भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंध 47 अध्याय श्लोक 44 श्लोक 44 10 47 44। अप्येष्यतिह दासारः तप्तः स्वकृतया सुतः संजीवयन्तु नो गात्रै यथेन्द्रो वनमम्बुधै अप्येष्यतिह दासारः तप्तः स्वकृतया सुता संजीवयन्नु नो गात्रै यथेन्द्रो वनमम्बुधै। संजीवयन्नु नो गात्रै यथेन्द्रो वनमम्बुधै। हरे कृष्ण भक्त सज्जन बृंद मातृवृंद दर्शक बृंद समस्त गामे अमर भागवतम कथा जो नंदगाम रे गोपीमान कथा चलिंट गोपी मान कथा आम शुणा के मंगलप्रद अंतिम कहे उद्धव कहे वंदना करेंगे गोपी मान वंदना कर पादरुणी पादधूलि वंदना करे कहु वंदे नंद ब्रज स्त्रीना पादरेणु अभीक्षण सह नंद ब्रजकर जो स्त्री मैंने जो गोपी मैंने कथा कहते पादरेणु को उद्धव वंदना करे कहीं जासांग कृष्ण कथोद्गीतम ये जो कथा कहते से सब ये कथा एत गुरुत्वपूर्ण रही जासांग कृष्ण कथोद्गीतम पुनाति भुवनत्रय खाली भव मान पृथ्वी वर्ष नुह ये पृथ्वी केवल नुह तीन भुवन बा 14 भुवन को पवित्र करदे जो कथा तेणु ये कथा के गुरुत्वपूर्ण यहाँ आम ये जाना एट पर कहो आम आगुआ कहीदे गुरुत्व रही कथार के गुरुत्व रही विमान जो कथा कही तीन लोक पुनाति भुवनत्रयम तीन लोक पवित्र करदेव ये विमान कथा ये गुरुत्वपूर्ण रही तेणु से गोपी मैंने ये श्लोक कहते पूर्व श्लोक जो कहला जे ता कि निशा स्मृति जासु तदा प्रिया भी वृंदावने कुमुद कुमुद कुंद 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 शशांक रमी रेमे कोण चरण नुपुर रासगोष्ठ्याम अस्मीडित मनोज्ञ कथ कदाचि ये वृंदावन जो रही वृंदावन से देखिए सामान हो पार आम कल तत्व कहीदे कल से श्लोक डुब ये श्लोक बहुत गुरुत्वपूर्ण रही वृंदावन जो रही वृंदावन में जो भगवान जो रास क्रीड़ा कले श्रेष्ठ स्थान श्रेष्ठ समय श्रेष्ठ पात्र सबकि श्रेष्ठ श्रेष्ठ लीला जय जय ज्वल रस सर्वरस सर कर भावे जा ब्रजेति प्रचार सब बेस्ट बेस्ट श्रेष्ठ जिनस सब से रही कथा को मन पकाउं ଆଉ କିଏ ସମାନ ହୋଇପାରିବ? ଏ ଯେଉଁ ଗୋପୀମାନେ କଥା କହୁଛନ୍ତି, ସେ ଗୋପୀମାନେ ମଥୁରା, ଯେଉଁ ମଥୁରା କେତେ ନଗଣ୍ୟ, ବୃନ୍ଦାବନ ତୁଳନାରେ କେତେ ନଗଣ୍ୟ, ଏଥିରୁ ସୂଚନା ମିଳୁଛି। ଆମେ ଏଇଟାକୁ ବେଶୀ ଆଲୋଚନା କରିନଥିଲେ। ଯାହାବି ହଉ, ବୃନ୍ଦାବନର ତା ଧାମ ବୃନ୍ଦାବନ, ମହାପ୍ରଭୁ ସେଟା କହିଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନମ୍। ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ତନୟ। ଭଗବାନଙ୍କର ଅନେକ ଅବତାର ଅଛନ୍ତି, ରାମ, ନୃସିଂହ, ବାମନ ଇତ୍ୟାଦି, କିନ୍ତୁ ଭଗବାନ କୃଷ୍ଣଙ୍କର ମଧ୍ୟ ବିଭିନ୍ନ ତାଙ୍କର ପ୍ରକାଶ ସବୁ ରହିଛି। ସେ ଦ୍ୱାରକାରେ ଦ୍ୱାରକାଧୀଶ, ମଥୁରାରେ ମଥୁରାଧୀଶ, ବୃନ୍ଦାବନରେ ହେଉଛନ୍ତି ସେଇଠି ଶ୍ରେଷ୍ଠ ଆରାଧ୍ୟ ଭଗବାନ ବ୍ରଜେଶ ତନୟ। ବ୍ରଜେଶ କହିଲେ ନନ୍ଦ ମହାରାଜଙ୍କ ପୁତ୍ର ଯେ ନନ୍ଦନନ୍ଦନ, ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ଏବଂ ତଦ୍ଧାମ ବୃନ୍ଦାବନମ୍, ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ବୃନ୍ଦାବନ, ସେ ଧାମ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ, ଆଉ କେହି ସମାନ ହୋଇପାରିବେ ନାହିଁ ବୃନ୍ଦାବନ ସହିତ। ତେଣୁ ଗୋପୀମାନେ ଏଇଭଳି ଭାବରେ ବୃନ୍ଦାବନର ମହାତ୍ମାକୁ ପ୍ରକାଶ କରିଥିଲେ ଗତ ଶ୍ଳୋକରେ। ଯାହା ବି ହଉ, ବର୍ତ୍ତମାନ ଆଉ କେତେ ଜଣ ଗୋପୀ ଏକଥା କହୁଛନ୍ତି, ଅପି ଏସିୟତି ଇହ ଦାସାର୍ହ, ଏଇ ଇହ ଏଇ ବୃନ୍ଦାବନ ଧାମ, ଯେଉଁ ବୃନ୍ଦାବନର ଧାମ ସହିତ କେହି ସମାନ ହୋଇପାରିବେ ନାହିଁ, ଯେତେ ଧାମ ଅଛି ବୃନ୍ଦାବନ ଧାମ ସହିତ କେହି ସମାନ ହୋଇପାରିବେ ନାହିଁ। ବୃନ୍ଦାବନ ଧାମ, ଭଗବାନ ଗୋଲୋକରୁ ସେ ଆସୁଛନ୍ତି, ଗୋଲୋକ ଧାମ, ସେ ଭଗବାନ ତାଙ୍କ ଧାମ ସହିତ ଏଠିକି ଅବତୀର୍ଣ୍ଣ ହୁଅନ୍ତି। ଏ ଭୌତିକ ଜଗତର ନୁହଁ ବୃନ୍ଦାବନ, ଇଏ ହେଉଛି ଚିତ୍ ଜଗତର ବସ୍ତୁ। ଚିତ୍ ଜଗତରେ ଯେଉଁ ରହିଛି ଗୋଲୋକ ଧାମ ରହିଛି, ସେ ଗୋଲୋକ ଧାମ ସହିତ ଭଗବାନ ଆସନ୍ତି। ଭଗବାନ ଯେତେବେଳେ ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି। ଏ ଚିତ୍ ଧାମ, ବୃନ୍ଦାବନ ଧାମ ହେଉଛି ଗୋଲୋକ ଧାମ, ଗୋଲୋକ ଚିତ୍ ଜଗତର ଧାମ। ତେଣୁ ସେଠି ସବୁକିଛି ଚିନ୍ତାମଣି ପ୍ରକ୍ରସତ୍ମ ସୁକଳ୍ପ ବୃକ୍ଷ ଲକ୍ଷ୍ୟାବୃତେଷୁ ସୁରଭିରଭିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ଏ ଚିତ୍ ଜଗତର କଥା ବ୍ରହ୍ମା ତାଙ୍କର ବ୍ରହ୍ମ ସଙ୍ଗୀତର ବର୍ଣ୍ଣନା କରିଛନ୍ତି। ଭଗବାନ ଯେତେବେଳେ ଆସନ୍ତି ତାଙ୍କ ଧାମ ସହିତ ଆସନ୍ତି। ସେପଟେ ବାଜିଲ ତେଣୁ ଭଗବାନ ତାଙ୍କ ଧାମ ସହିତ ଆସନ୍ତି। ଏ ଭୌତିକ ଜଗତର ନୁହଁ, ଏ ଧାମ ବୃନ୍ଦାବନ ଧାମ, ଗୋଲୋକ ଧାମରୁ ଆସିଛନ୍ତି। ଗୋଲୋକର ପ୍ରେମଧନ ହରିନାମ ସଂକୀର୍ତ୍ତନ, ଗୋଲୋକର ଧାମ, ଗୋଲୋକର ନାମ ସବୁ ଆଣିକି ଆସିଛନ୍ତି। ସେ ଭଗବାନ ଲୀଳା କରିବେ, ଆମମାନଙ୍କୁ କୃପା କରୁଛନ୍ତି। ତେଣୁ ଯେଉଁ ଗୋଲୋକ ଧାମ ରହିଛି, ଶ୍ରେଷ୍ଠ ଜଗତ ଯେଉଁ ରହିଛି, ଏଇଭଳି ଭାବରେ ଆମେ ଯଦି ଉନ୍ନତ ଲୋକକୁ ଯିବା, ଏ ଭୌତିକ ଜଗତରେ ଆମେ ଯେଉଁ ମଝିରେ ରହିଛେ, ଏ ପୃଥିବୀ ଲୋକରେ ରହିଛେ, ଆ ଉପରେ ଆହୁରି ଛଅଟି ଲୋକ ରହିଛି। ଗାୟତ୍ରୀ ମନ୍ତ୍ର ସେଇଟା ପାଠ କରାଯାଏ, ଭୂଲୋକ ଉପରେ ଭୂବଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ୍ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତାପରେ ବ୍ରହ୍ମଲୋକ ବା ସତ୍ୟଲୋକ ବା ବ୍ରହ୍ମା ଯେଉଁଠି ରହୁଛନ୍ତି। ତେଣୁ ଇଏ ଆର ଉର୍ଦ୍ଧ୍ୱରେ ଯାହା ରହିଲା ଆଉ କିଛି ନାହିଁ। ଭୌତିକ ଜଗତ ଅନ୍ତିମ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମଲୋକ। ତା ଉପରେ ଆବରଣ ରହିଛି, ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା। ଏହିଭଳି ଭାବରେ ଭୌତିକ ଜଗତ ପାସ୍ କଲା ପରେ ଚିତ୍ ଜଗତ ଆସିବ। ଚିତ୍ ଜଗତରେ ଚିତ୍ ଆକାଶ ରହିଛି, ଯେମିତି ଆମର ଭୌତିକ ଜଗତ ଭୌତିକ ଆକାଶ ରହିଛି, ସେହିଭଳି ଭାବରେ ଚିତ୍ ଆକାଶ ରହିଛି। ସିଧା ଆକାଶରେ ସବୁ ଯେଉଁମାନେ ରହିଛନ୍ତି ବ୍ରହ୍ମବାଦୀମାନେ ସବୁ ସେଇଠି ରୁହନ୍ତି। ସେମାନେ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ, ସେ ତାଙ୍କର ଯେଉଁ ରହିଛି, ତାଙ୍କର ଯେଉଁ ସ୍ଥିତି ରହିଛି, କେଶ ଆଗ୍ରହର ଦଶ ହଜାର ଭାଗରୁ ଭାଗେ ସେଇ ସ୍ଫୁଲିଙ୍ଗ ଭାବରେ ସେମାନେ ରହନ୍ତି, ଚିତ୍ ଆକାଶରେ ସେମାନେ ରହନ୍ତି। ସେ ବୈକୁଣ୍ଠ ଲୋକକୁ ଯାଇପାରନ୍ତି ନାହିଁ, ସେଇ ଚିତ୍ ଆକାଶରେ ରୁହନ୍ତି ସେମାନେ। ତାହା ଉପରେ ଯାଇକି ରହିଛି ବୈକୁଣ୍ଠ ଲୋକ, ଅନେକ ବୈକୁଣ୍ଠ ଲୋକ ରହିଛି। ବୈକୁଣ୍ଠ ଲୋକର ଉର୍ଦ୍ଧ୍ୱରେ ରହିଛି କେଉଁଟା, ବୈକୁଣ୍ଠ ଲୋକରେ ଉର୍ଦ୍ଧ୍ୱରେ ରହିଛି ଅଯୋଧ୍ୟା ଲୋକ, ଯେଉଁଠି ରାମଜୀ ରହିଛନ୍ତି। ଆମର ଏଠି ଅଛି ନା, ରହିଥିଲା କେଉଁଠି, ରାମଜୀଙ୍କ ଉପରେ ଭଗବାନ କୃଷ୍ଣଙ୍କର ଲୋକ ଆସିବ, ସବୁଠାରୁ ଶ୍ରେଷ୍ଠ। ତା ଉପରେ ଆଉ କିଛି ନାହିଁ, ସେଇଟା ହେଉଛି ଗୋଲୋକ। ଗୋଲୋକ ନାମ୍ନି ନିଜଧାମ୍ନି ତଳେ ଚ ତସ୍ୟ ଦେବୀ ମହେଶ ହରିଧାମ ସୁତେ ସୁତେଷୁ ते प्रभाव निचया विहितास्तदेन गोविंदमादि पुरुषं तमहं भजामि। ब्रह्म संहितार वर्णना कराई गोलोक जो रही भगवान धाम नित्य धाम सेटा गो अभिमान अच्छा से गोलोक सी अभिमान लोक गोलोक सी हूँ श्रेष्ठ लोक गोलोक नाम निज धाम नी भगवान धाम हूँ से ते रहा यह सबू देवी धाम सु गोलोक नाम निज धाम तले चत देवी देवी धाम ये भौतिक जगत हूँ देवी धाम। देवी धाम कहले दुर्गा देवी रही अधिष्ठात्री देवी ये समस्त को बंदी कर रखिंट तीनो गुण जो रही सत्व रज तम तीन गुण से समस्त बंदी रही बाहर जबार उपाय ना आमर जो रही भौतिक जगत आम देखे सरकार सब रही जेलखाना रही सरकार नियम भंग कले सब जेलखाना से रे कि जेलखाना को मतलब डेक पड़े जाती ये जो भौतिक जगत गोटे एभली जेलखाना एथर कौन पाचेरी ना पाचेरी डेवा दरकार ना सब खोला रही किंतु आमे बंदी अवस्था रहीचे सूक्ष्म भाव बंदी हो रहीचे कि लोक जानते ना से बंदी बद्ध जीव से जानते ना लोक मैंने जानते ना से बंदी होती आम पाश्चात्य जगतर जन दार्शनिक कहती मैन इज बर्न फ्री बट एवरीवेयर इज इन चेन मान जो मनुष्य जन्म हो मुक्त भाव जन्म नौ ये तांकर दर्शन किंतु आमर दर्शन हो मनुष्य जन्म रु मृत्यु पर्यंत से बंधन अच्छी मृत्यु पर मत बंधन रही जन्म पूर्व से बंधन थिला मृत्यु पर मत बंधन कर्मणा दैव नेत्रेण जंतु देह प्रत्यय देवता मान अनुसार तुम जो कर्मबंधन रही कर्मबंधन अनुसार तुम जन्म प्राप्त हो एवं भगवद गीतार मत भगवान कहले सत्व रज तम इति गुण प्रकृति संभवाद निबद्धति महाबाहो देहे देहिनम अभयम ये समस्त जीव जिते अच्छा भौतिक जगत रे ये सत्व रज तम तीन गुण से दृढ़ भाव बंदी होकर रही से जानते ना आम बंदी होकर रही बोली प्रकृति क्रियमाणानी गुणे कर्माणी सर्वश अहंकार विमूढ़ आत्मा कर्ता हम इति मन्यते अहंकार रहीकि मूर्ख से जापार ना से गुण द्वारा कार्य करुच्ची भावी मुझे करता हम से जापार ना से बंदी अवस्था अच्छी से भावी मुझ मुक्त जीव जहाँ चाहिए ता करी तेणु ये हूँ देवी धाम भगवद गीतार भगवान कहले दैवीशा गुणमयी मम माया दूरतया मामे बजे प्रपद्यंते माया मेता तरंती ये जो रही भौतिक जगत जो रही ये भगवान कौन गुणमयी माया सत्व रज तम तीन गुण से समस्त बंदी होकर रही माम एव जे प्रपद्यंते मोर जे शरण जीवे ताल से मुक्ति पाइबे नईपारे ना तेणु अर्जुन पचारे प्रभु कहीं जन आप शरण जाऊना ये बंधन मुक्ति पाइबे कहीं जाऊना ना कारण हूँ से दुष्कृति नुह नमांग दुष्कृति न मूढ़ा प्रपद्यंते नराधम माया अपहृत ज्ञानम आसुरंग भावाश्रिता ये जो 870 कोटी लोक रही 860 कोटी ना के जो रही ये 2760 ये हूँ 2008 गणना आ भर आहुरी बढ़ी जब 2018 आ 2 वर्ष भर आते बढ़ी जब प्रतिदिन केतलोक जन्म होते लोक मरुस प्लस माइनस होकर आहुरी बढ़ी बढ़िका जाऊँगी माइनस हो ना तो कमी जीव पॉपुलेशन कमी जीव प्रभुपाद महाराज गत काली कही गत काली थिला बाणी थिला व्हेनेवर देयर इज अनवांटेड पॉपुलेशन दे विल बी डिस्ट्रॉयड आइदर बाय वार और फैमिनी और वार पेस्टिलेंस एंड फैमिनी यही भाव में जो मैंने जोटाक दुर्योधन कौन अर्जुन कही उत्पाद सृष्टि हे जो कौन वर्णशंकर जात हेले शंकर नरकाय कूलघ्ना कूल सच पतंती पितर हे सा लुप्त पिंड दुख क्रिया ये समाज रे उत्पाद सृष्टि हे से अनवांटेड पपुलेसन जिते हे से वार ना पेस्टिलेन्स ना फैमिन द्वारा से नष्ट प्रभुपाद महाराज कहते हैं। ତେଣୁ ଇଏ ଯେଉଁ ହେଲେ ଇଏ ଦେବୀ ଧାମ, ଅର୍ଜୁନ ପଚାରୁଛନ୍ତି ପ୍ରଭୁ ଆପଣଙ୍କର ଏ ଧାମରୁ ମୁକ୍ତି ହେବା ପାଇଁ ଏତେ ସୁଯୋଗ ଆପଣ କରିଛନ୍ତି, ଆପଣ ଶରଣରେ ମୁଁ ପଳେଇଯିବି, ଅନ୍ୟମାନେ କାହିଁକି ଯାଉନାହାନ୍ତି, ମୁଁ ଶରଣରେ ଆପଣଙ୍କ ପଳେଇ ଯାଇଛି ଅଲରେଡ଼ି ନା? କାରଣ ହେଉଛି ସେମାନେ ଦୁଷ୍କୃତିନ, ଦୁଷ୍କୃତିନ କହିଲେ ପାପୀମାନେ ସେମାନେ ସବୁ, ତାଙ୍କର କୌଣସି ସ୍ୱୀକୃତି ନାହିଁ, ତେଣୁ ସେମାନେ ଚାରି ପ୍ରକାର ଦୁଷ୍କୃତିନ ଅଛନ୍ତି। କିଏ କିଏ? ପ୍ରଥମେ ହେଉଛନ୍ତି ମୁଢ଼ା, ମୁଢ଼ା କହିଲେ ମୂର୍ଖ, ଦୁଷ୍କୃତିନ ମୁଢ଼ା। ପ୍ରପଦ୍ୟନ୍ତେ ନରାଧମ, ମନୁଷ୍ୟ 400,000 ପ୍ରକାର ମନୁଷ୍ୟ ଭିତରେ ସବୁଠୁ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଆଉ ଯେଉଁ ରହିଲେ ଯେଉଁମାନେ ଜ୍ଞାନୀ, ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ଜ୍ଞାନୀମାନେ ମୁଁ ଦେଖିଛି ବହୁତ ଜ୍ଞାନୀମାନେ ଆପଣଙ୍କ ଶରଣରେ ଯାଉଛନ୍ତି ନା? ସେମାନେ ମାୟା ଅପୃତ ଜ୍ଞାନ, ତାଙ୍କର ଜ୍ଞାନ ଯଦିଓ ଅଛି, ବୈଜ୍ଞାନିକ ଇତ୍ୟାଦି ସବୁ ରହିଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି, କିନ୍ତୁ ତାଙ୍କର ଜ୍ଞାନଟା ଏଇ ତ୍ରିଗୁଣ ମାୟା ଯେଉଁ ରହିଛି ଅପହରଣ କରିନେଇଛି, ତେଣୁ ସେମାନେ ମୋର ଶରଣରେ ଯାଉନାହାନ୍ତି। ଆଉ ଗୋଟେ କ୍ୟାଟେଗୋରୀ ହେଉଛନ୍ତି ଆସୁରଙ୍କ ଭାବ ମାସିତା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଅର୍ଜୁନ, ମୁଁ ତୁମକୁ ଅସୁର ସ୍ୱଭାବ ବିଷୟରେ ପରେ କହିବି, ଏତିକି ଖାଲି ଜାଣି ରଖ ଯେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। 16 ଅଧ୍ୟାୟରେ ସେଇଟାକୁ ବର୍ଣ୍ଣନା କରିବେ। ତେଣୁ ପ୍ରଭୁ, ଆଉ ଯେଉଁମାନେ ଆପଣଙ୍କ ଶରଣରେ ଯାଉଛନ୍ତି ନା, ସେମାନେ ଚାରି ପ୍ରକାର ରହିଛନ୍ତି। ଚତୁର୍ବିଧା ଭଜନ୍ତି ମହାମ ଜ୍ଞାନାଶ କୃତି ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀଚ ଭରତର ଶବ। ଏମାନେ ହେଉଛନ୍ତି ଚାରି ପ୍ରକାର ସୁକୃତିବାନ ପୁରୁଷ। ଆର୍ତ୍ତ ଦୁଃଖରେ ପଡ଼ିଲେ ଭଗବାନଙ୍କୁ ଡାକିବେ, ସେମାନେ ହେଉଛନ୍ତି ସୁକୃତିବାନ। ଜିଜ୍ଞାସୁ ଯେ ଜିଜ୍ଞାସା କରୁଛନ୍ତି, ସୁକୃତିବାନ ପୁରୁଷ ଜିଜ୍ଞାସା କରିବେ, ଯେଉଁମାନେ ଦୁଷ୍କୃତିବାନ ସେମାନେ ମଧ୍ୟ ଜିଜ୍ଞାସା କରୁଛନ୍ତି, କିନ୍ତୁ ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି, ଆହାର ନିଦ୍ରା ଭୟ ମୈଥୁନ ଏ ଜିଜ୍ଞାସା କରୁଛନ୍ତି। ଅର୍ଥ ସମସ୍ତଙ୍କର ଅର୍ଥ ଆବଶ୍ୟକ ରହିଛି, କିନ୍ତୁ ଯେଉଁମାନେ ସୁକୃତିବାନ ପୁରୁଷ ସେମାନେ ଭଗବାନଙ୍କ ଶରଣରେ ଯିବେ, ଦୁଷ୍କୃତିବାନ ପୁରୁଷ ସେମାନେ ଅନ୍ୟ ଶରଣରେ ଯିବେ, ଦେବାଦେବୀ ଇତ୍ୟାଦି ବା ଅନ୍ୟାନ୍ୟ କିଛି ଶରଣରେ ଯିବେ। ଆଉ ଜ୍ଞାନୀ, ଜ୍ଞାନୀ ଯେଉଁମାନେ ପ୍ରକୃତରେ ସେମାନେ ଜ୍ଞାନ ଆଲୋଚନା କରିବେ, ପ୍ରକୃତ ଜ୍ଞାନ କ'ଣ ଏଇଭଳି ଭାବରେ ସେମାନେ ମୋର ଶରଣରେ ଆସିବେ, ବହୁ ଜନ୍ମ ବିତିଗଲା ପରେ ଆସିବେ। ବହୁ ନାମ ଜନ୍ମ ନାମ ମନ୍ତେ ଜ୍ଞାନବାନ ମାଙ୍କ ପ୍ରପଦ୍ୟତେ। ତେଣୁ ଏ ଯେଉଁ ଦେବୀ ଧାମରୁ ଉର୍ଦ୍ଧକୁ ଗଲେ ମହେଶ ଧାମ ଆସିବ। ମହେଶ ହେଉଛି ଶିବଜୀଙ୍କ ଧାମ, ଶିବଜୀ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ, ଚିତ୍ ଜଗତର ସେ ରହିଛନ୍ତି ମହେଶ ଧାମ। ଦେବୀ ମହେଶ ହରିଧାମ, ତା ଉପରେ ହେଉଛି ହରିଧାମ, ବୈକୁଣ୍ଠ ଧାମ ରହିଛି, ତା ଉପରେ ରହିଲେ ଗୋଲୋକ ଧାମ, ଶ୍ରେଷ୍ଠ ତା ଉପରେ ଆଉ କିଛି ନାହିଁ। ଦେବୀ ମହେଶ ହରିଧାମ ସୁତେଷୁ ତେଷୁ ତେ ପ୍ରଭାବ ନିଚୟା, ତାଙ୍କର ପ୍ରଭାବରେ ସବୁ ସେଇଭଳି ଭାବରେ ଲୋକମାନେ ସେ କାର୍ଯ୍ୟ କରୁଛନ୍ତି। ଗୀତା ଗୋବିନ୍ଦ ମହାଦେବ ପୁରୁଷଙ୍କ ତମଂ ଭଜାମି, ଅନ୍ତିମ ଲୋକ ହେଉଛି ଗୋଲୋକ ଲୋକ। ସେ ଗୋଲୋକ ଧାମ ବିଷୟରେ ଗତ ଶ୍ଳୋକରେ କୁହାଗଲା, ଆମେ କହିଦେଲେ ସଂକ୍ଷେପରେ କହିଦେଲେ, ବର୍ତ୍ତମାନ ଟିକିଏ ବିସ୍ତାର କରି କହିଲେ ଏଭଳି ଧାମ ଅଛି ନା କ'ଣ, ଏଭଳି ଭଗବାନଙ୍କର ଯେଉଁ ରହିଛି ଲୀଳା, ସେଇଥିପାଇଁ ରଥଯାତ୍ରା, ସେ ଗୋଲୋକ ଧାମ ପାଇଁ ରଥଯାତ୍ରା। ହଁ, କେତେ ଜଣ ଜାଣିଛନ୍ତି ଏ କଥା? ହଁ, ରଥଯାତ୍ରା ପାଇଁ ବହୁତ ଫାଇଟିଂ କରିବେ, କାହିଁ କଲ ସେମିତି କାହିଁ କଲ, ରଥଯାତ୍ରାର ଉଦ୍ଦେଶ୍ୟ କେତେ ଜଣ ଜାଣିଛନ୍ତି? ସେ ଗୋଲୋକ ଧାମ ଭଗବାନ ଯେଉଁଠି ରହିଲେ ବି ସେଇଟାକୁ କେବେ ଭୁଲନ୍ତି ନାହିଁ, ସେଥିପାଇଁ କୁହାଯାଇଛି ଭଗବାନ ଯଦିଓ ନାହାନ୍ତି କିନ୍ତୁ ସବୁବେଳେ ସେ ବୃନ୍ଦାବନରେ ଥାଆନ୍ତି। ବୃନ୍ଦାବନ ପରିତ୍ୟଜ୍ୟ ପାଦ ମେକ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ସେ ଗୋଟିଏ ପାଦ ବି ଯାଆନ୍ତି ନାହିଁ। ଏ ତାଙ୍କର ଲୀଳା, କେତେବେଳେ ପ୍ରକଟ କେତେବେଳେ ଅପ୍ରକଟ, ଯେମିତି ସୂର୍ଯ୍ୟ, ସୂର୍ଯ୍ୟ ସବୁବେଳେ ରହିଛନ୍ତି, ରାତିରେ ଦେଖାଯାଉ ନାହାନ୍ତି, ଅର୍ଥ ନୁହଁ ଯେ ସୂର୍ଯ୍ୟ ନାହାନ୍ତି। ତେଣୁ ଏ ବୃନ୍ଦାବନକୁ ଭଗବାନ ଭୁଲି ପାରନ୍ତି ନାହିଁ, ତେଣୁକରି ରଥଯାତ୍ରା, ଯଦିଓ ସେ ଦ୍ୱାରକା ଯାଇଛନ୍ତି, ମଥୁରା ଯାଇଛନ୍ତି, କିନ୍ତୁ ସେଠି ସବୁବେଳେ ଚିନ୍ତା କରୁଛନ୍ତି ବୃନ୍ଦାବନ ବିଷୟରେ, ଗୋପୀମାନଙ୍କ ବିଷୟରେ, ତେଣୁ ସେଥିପାଇଁ ରଥଯାତ୍ରା କରାଯାଉଛି। ରଥଯାତ୍ରା ବହୁତ ଗଭୀର ତତ୍ତ୍ୱ ରହିଛି, ଯେତେ ରିସର୍ଚ୍ଚ ମାନେ କେତେ ଜାଣିଛନ୍ତି ଏ କଥା, ଯେଉଁ ରିସର୍ଚ୍ଚ କରୁଛନ୍ତି ଜଗନ୍ନାଥ ସଂସ୍କୃତି ରିସର୍ଚ୍ଚ କରୁଛନ୍ତି, କେତେଜଣ ଜାଣିଛନ୍ତି ଏ କଥା? ତମେ ଜାଣିଥିବ, ଜାଣିଛନ୍ତି କିଏ କହୁଥିଲେ ଜାଣେ ଜଗନ୍ନାଥ ସଂସ୍କୃତି ବୁଝିକି ମୋତେ କହିବ ତ, କେତେଜଣ ଜାଣିଛନ୍ତି ଏଇଟା? ତେଣୁ ଏ ଯେଉଁ ରହିଲା ବୃନ୍ଦାବନ ଧାମ, ସେଥିରେ କେହି ସମାନ ହୋଇପାରିବେ ନାହିଁ। ଭଗବାନ ଯେମିତି ଅସମର୍ଥ ତତ୍ତ୍ୱ, ବୃନ୍ଦାବନ ମଧ୍ୟ ସେଇଭଳି ଭାବରେ ଅସମର୍ଥ ଧାମ, କେହି ସମାନ ହୋଇପାରିବେ ନାହିଁ। ତେଣୁ ଏ ବୃନ୍ଦାବନ ଉପରେ ସବୁ କଥା ଥିଲା ଗତ ଶ୍ଳୋକରେ। ତେଣୁ ସେମାନେ କହୁଛନ୍ତି, କହିବାର ଉଦ୍ଦେଶ୍ୟ ଥିଲା ଏଭଳି ଆଉ କ'ଣ ସେଠି ମଥୁରାରେ ମିଳିବ ନା କ'ଣ। ତେଣୁ ଏଇଭଳି ଭାବରେ କହୁଛନ୍ତି, ତାଙ୍କର ଏଇ ଉକ୍ତିଟି ଥିଲା ଏହା। ଅସ୍ମାଭି ମନଙ୍କ କଥା କଦାଚିତ୍, ଏ କଥାକୁ ସ୍ମରଣ କରନ୍ତି କି ସେ କେତେବେଳେ, ଆଠାରୁ ଆଉ ଶ୍ରେଷ୍ଠ ଜିନିଷ ନାହିଁ, ଆକୁ କେବେ ଜଣେ ଭଗବାନ କେବେ ହେଲେ ଭୁଲିପାରିବେ ନାହିଁ। ତା'ର ଉଦ୍ଦେଶ୍ୟ ହେଉଛି ଏଇଟା, ଆଉ କେଉଁଠି ସେ ମିଳିବ ନାହିଁ। ବୃନ୍ଦାବନର ଯେଉଁ ଆନନ୍ଦ, ସେ ଆନନ୍ଦ କେଉଁଠି ମିଳିବ ନାହିଁ। ବୃନ୍ଦାବନ ଯେଉଁ ଆନନ୍ଦ, ସେ ଯଦିଓ ସଚ୍ଚିଦାନନ୍ଦ ଘନ, କିନ୍ତୁ ବୃନ୍ଦାବନରେ ଯେଉଁଭଳି ଭାବରେ ସେ ଆନନ୍ଦିତ ହେଉଥିଲେ, ଆଉ କେଉଁଠି ସେଭଳି ହୋଇପାରିବେ ନାହିଁ। କିଏ ସେଭଳି ତାଙ୍କର ସେବା କରିପାରିବେ ନାହିଁ। ସେଥିପାଇଁ ରମ୍ୟା କାଚିତ୍ ଉପାସନା ବଜବତ୍ ବର୍ଗେଣ ଯାହା କଳ୍ପିତା, ବହୁତ ତାଙ୍କର ଉପାସକ ଅଛନ୍ତି, ଉପାସକ ଉପାସକା ସବୁ ରହିଛନ୍ତି, କିନ୍ତୁ ବ୍ରଜବଧୂମାନେ ଯେଉଁଭଳି ଭାବରେ ଉପାସନା କରୁଥିଲେ, ସେଭଳି ଉପାସନା ଆଉ କେହି କରିପାରେ। ତାକୁ ଦେଉନ, ବ୍ରଜବଧୂମାନେ ଯେଉଁଭଳି ଭାବରେ ଉପାସନା କରୁଥିଲେ, ସେଭଳି ଆଉ କେହି ଉପାସିକା ନାହାନ୍ତି। ଶ୍ରେଷ୍ଠ ଉପାସନା ହେଉଛନ୍ତି ବ୍ରଜବଧୂ ବା ଗୋପୀମାନଙ୍କର ଉପାସନା, ଶ୍ରେଷ୍ଠ ଉପାସନା ସେଇଟା। ତେଣୁ ଏହି ଶ୍ଲୋକରେ ବର୍ତ୍ତମାନ, ଏହି 44 ଶ୍ଲୋକଟିଏ ବର୍ତ୍ତମାନ ଆସିବ। ଅପିଏସ ଇତି ଅପିଏସ୍ୟତି, ଆଉ କେତେଜଣ ଗୋପୀ କହିଲେ ସେ କଥାକୁ, କେତେଜଣ ଗୋପୀ କହିଲେ ବର୍ତ୍ତମାନ, ଆଉ କେତେଜଣ ଗୋପୀ କହୁଛନ୍ତି ଅପି। ତେଣୁ ଏ ଯେଉଁ ଶ୍ରେଷ୍ଠ ଧାମକୁ ଅପି ଶବ୍ଦ ବ୍ୟବହାର କରାଗଲା, ଆଉ କେଉଁଠି ଏତେ କୃଷ୍ଣ ଏତେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଅପି ଏଭଳି ଧାମକୁ ଏସ୍ୟତି, ସେ ଆସିବେ କି। ଇହ ଅପି ଏସ୍ୟତି ଯଦି କହିବେ, ଉଦ୍ଧବ କହିବେ କେଉଁଠିକି ନା, ଇହ ଏଇ ବୃନ୍ଦାବନ ଧାମକୁ ଯେଉଁ ବିଷୟରେ ଗତ ଶ୍ଳୋକରେ କୁହାଗଲା ଶ୍ରେଷ୍ଠ ଧାମ, ସେଇ ଧାମ ହେଉଛି ଏଇ ଧାମ ଆମେ ରହିଛେ ବର୍ତ୍ତମାନ, ବୃନ୍ଦାବନ ଧାମ ଏଇଠି ଆମେ ଅଛୁ ବର୍ତ୍ତମାନ ବୃନ୍ଦାବନ ଧାମରେ। ତେଣୁ ଏଇଠିକି ଇହ ଆସିବେ କି, ଦାସାରହ ଦାସାରହ କାହିଁ କୁହାଗଲା। ଆ ପୂର୍ବ ଶ୍ଳୋକରେ କ'ଣ କହୁଥିଲେ ସେ, ମୁକୁନ୍ଦ ଗୋବିନ୍ଦ କେତେ କ'ଣ ସବୁ କହିଛନ୍ତି, ତାପରେ କହିଲେ ଗଦା ଗଦାଗର୍ଜ, ଗଦା ଗଦାଗର୍ଜ କହିଲେ, ଏଠି ଦାସାରହ କହିଲେ। ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶ୍ଲୋକ ପ୍ରତି ଅକ୍ଷରେ ନାନା ଅର୍ଥ କହିବା, ଆମେ କହିବା ଦାସାରହ କାହିଁ କୁହାଯାଇଛି, ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହିବେ। ତେଣୁ ଏ ଯେଉଁ ଦାସାରହ, ଏ ଯେଉଁ ବଂଶ ଯଦୁମାନଙ୍କଠାରୁ ବହୁତ ବଂଶ ଉତ୍ପତ୍ତି ହୋଇଛନ୍ତି, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏମାନେ ସବୁ ଯେତେବେଳେ ଭଗବାନ ଚାଲିଯିବେ, ସେ ସମୟରେ ସେମାନେ ଯଦୁବଂଶ ଧ୍ୱଂସ ହେବ, ଯଦୁବଂଶ ଧ୍ୱଂସ ହେବ। ତେଣୁ ସେହି ପ୍ରସଙ୍ଗରେ ସେସବୁ ବଂଶମାନଙ୍କ ବିଷୟରେ କୁହାଯାଇଛି, କେତେ ପ୍ରକାର ବଂଶ, ସେ ଯଦୁମାନଙ୍କଠାରୁ ଏସବୁ ବଂଶ ଆସିଛନ୍ତି। କିଏ କିଏ ନା, ଇଏ ଦାସର ଗୋଟେ ବଂଶ, ସେଇଭଳି ଭାବରେ ବୃଷ୍ଣି ବୃଷ୍ଣି ବଂଶ ରହିଛି, ଅନ୍ଧକ, ଭୋଜ, ସାତ୍ୱତା, ମଧୁ, ଅର୍ବୁଦା, ମାଥୁର, ସୁରସେନା, ବିସର୍ଜନା, କୁକୁରା, କୁନ୍ତୟ, ଏମାନେ ସବୁ ଏଇ ଯଦୁବଂଶରେ ଏମାନେ ସବୁ ଆସୁଛନ୍ତି। ଯଦୁବଂଶରେ ଏମାନେ ସବୁ ଏତେ ବଂଶ ସବୁ ହେଇଛନ୍ତି। ଆମ ନବମ ସ୍କନ୍ଧରେ ପ୍ରଭୁପାଦ ମହାରାଜ ଜେନିଓଲୋଜି ଗୋଟେ ଦେଇଛନ୍ତି, ବଂଶ ପରମ୍ପରା ଏଇଥିରେ ସବୁ ରହିଛି ବଂଶ ପରମ୍ପରା। ତେଣୁ ଏମାନେ ସବୁ ଏଭଳି ଭଗବାନ ଚାଲିଯିବେ, ଏଭଳି ଲୀଳା କଲେ, ଏମାନେ ସବୁ କିଏ କେଉଁଠି ସବୁ ଆସିଥିଲେ, କିଏ ଭଗବତ ଧାମରୁ ଆସିଥିଲେ ଭଗବାନଙ୍କ ସହିତ ଲୀଳାରେ ସାମିଲ ହେବା ପାଇଁ। ଆମେ ମଧ୍ୟ ଗୋଟେ ଦିନ ଭଗବାନଙ୍କ ଲୀଳାରେ ସାମିଲ ହେବା, ଏତେ ବର୍ତ୍ତମାନ ହେଉଛେ, ତା ବାଦ ଡାଇରେକ୍ଟ ମଧ୍ୟ ସେଇଟା ହେବା। ଭଗବାନ ପ୍ରଭୁପାଦ ମହାରାଜ କହିଛନ୍ତି, ଯେଉଁମାନେ ଏ ଭୌତିକ ଜଗତରୁ ଉଦ୍ଧାର ପାଇବେ, ସେମାନେ ସିଧାସଳଖ ବୈକୁଣ୍ଠ ଚିତ୍ ଜଗତକୁ ଯିବେ ନାହିଁ। ସେମାନେ ପ୍ରଥମେ ଗୋଟେ ଟ୍ରେନିଂ ନେବେ, ପ୍ରୋବେସନ୍ ତାକୁ କୁହାଯାଏ। ଭଗବାନଙ୍କର ଯେଉଁ ଭୌମ ଲୀଳା ଚାଲିଥିବ, ଯେଉଁ ଜଗତରେ ଲୀଳା ଚାଲିଥିବ, ସେଇ ଜଗତରେ ଯାଇ ତୁମେ ଆସିବ, ସେଇ ଜଗତରେ ତୁମେ ଆସିବ, ଜନ୍ମ ନେବ ଏବଂ ସେ ଭଗବାନଙ୍କ ଲୀଳାରେ ତୁମେ ସାମିଲ ହେବ। ଭଗବାନ ଲୀଳାରେ ଯେମିତି ବର୍ତ୍ତମାନ ଏମାନେ ସବୁ ସାମିଲ ହୋଇଥିଲେ, ସେଇଭଳି ଭାବରେ ଭଗବାନ ଲୀଳାରେ ସାମିଲ ହେବ। ସରିଲା ପରେ ତାପରେ ସେମାନେ ଭଗବତ ଧାମକୁ ଯିବେ, ଏଇଭଳି ଭାବରେ ଡାଇରେକ୍ଟ ଯିବେନି ଭଗବତ ଧାମକୁ। ପ୍ରଭୁପାଦ ମହାରାଜ କହିଛନ୍ତି, ଭାଇ ଗୋଟେ ପ୍ରୋବେସନ୍ ଦିଆଯିବ, ସେଇଠି ତୁମେ କମ୍ପ୍ଲିଟ୍ ହେବ, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ, ସେଠିକି କୁହାଗଲା। ଆମ ଭିତରେ ଯଦି କିଛି ଅଭଦ୍ରତା ରହିଛି, ନଷ୍ଟ ନହେଲେ ମଧ୍ୟ ଜଣେ ସେଇଠିକି ଯାଇକରି ସେଇଠି ସବୁ କମ୍ପ୍ଲିଟ୍, ସେଇଠି କମ୍ପ୍ଲିଟ୍ ଆଉ କୌଣସି ଅଭଦ୍ର ରହିବ ନାହିଁ। କୌଣସି ଅନର୍ଥ ରହିବ ନାହିଁ। ଏକମାତ୍ର ଗୋପୀମାନେ ଯେଉଁଭଳି ଭାବରେ ଭଗବାନ ପୂର୍ଣ୍ଣ ପ୍ରାଣରେ ସମର୍ପିତ, ବା ମଥୁରାର ବାସୀମାନେ ବା ଦ୍ୱାରକାବାସୀମାନେ କିଏ ଐଶ୍ୱର୍ଯ୍ୟ ଲୀଳାରେ କି ମାଧୁର୍ଯ୍ୟ ଲୀଳାରେ ସମ୍ବନ୍ଧିତ ରହିଛନ୍ତି, ଆମର ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ତେଣୁ ସେହି ସମ୍ବନ୍ଧରେ ଭଗବାନ ସହିତ ଆମେ ସମ୍ବନ୍ଧିତ ହୋଇ ଲୀଳା ସରିଲା ପରେ ତାପରେ ଚିତ୍ ଜଗତକୁ ଯିବା, ଏଭଳି କଥା ରହିଛି। ତେଣୁ ଏମାନେ ସବୁ କିଏ କେଉଁଠୁ ଆସିଥିଲେ, କିଏ ସ୍ୱର୍ଗରୁ ଦେବତାମାନେ ସବୁ ଆସିଥିଲେ, କିଏ ବୈକୁଣ୍ଠ ଲୋକରୁ ସବୁ ଆସିଥିଲେ, ଯିଏ ଯେଉଁଠୁ ସବୁ ଆସିଥିଲେ ସେମାନେ ସବୁ ସେଇଠିକି ଯିବେ। ତେଣୁ ଯିବା ପାଇଁ ଭଗବାନ ଏଭଳି ବ୍ୟବସ୍ଥା କରିଦେଲେ। ଏ ଗୋଟେ କଥା ଆସିବ ଦଶମ ସ୍କନ୍ଧରେ, ଏ ଲୀଳାଟି ଆସିବ, ଆ ପରେ ବର୍ଣ୍ଣନା କରାଯିବ। ଥରେ ଦ୍ୱାରକାରେ ଭଗବାନ ଯେତେବେଳେ ଦ୍ୱାରକାରେ ରହୁଥିଲେ, ସେହି ସମୟରେ ଶାମ୍ବ ଇତ୍ୟାଦି ଏମାନେ ସବୁ ଛୋଟ ପିଲା ହୋଇଥିଲେ, ସେମାନେ ଖେଳୁଥିଲେ। ସେଠି ସବୁ ରହିଛି ଗୋଟେ ପିଣ୍ଡାରିକ କ୍ଷେତ୍ର ରହିଛି, ଯେଉଁ ପିଣ୍ଡାରିକ ଦ୍ୱାରକା ପାଖରେ ଲାଗିକରି ପିଣ୍ଡାରିକ କ୍ଷେତ୍ର ରହିଛି। ପିଣ୍ଡାରିକ କ୍ଷେତ୍ରରେ ସେମାନେ ସବୁ ସାଧୁମାନେ ସେଇଠି ସବୁବେଳେ ରହନ୍ତି, ଭଗବାନ ଅଛନ୍ତି ଆଉ ସାଧୁମାନେ କୁଆଡ଼େ ଯିବେ, ଭଗବାନ ଛାଡ଼ି ସେମାନେ ରହିପାରିବେ? ହଁ, ଯାହାଙ୍କୁ ଭଜନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ, ଯାହାଙ୍କୁ ଆମେ ଭଜନ କରୁଛେ, ଧ୍ୟାନ କରୁଛେ, ପୂଜା କରୁଛେ, ସବୁ କରୁଛେ, ସେ ଯେତେବେଳେ ସ୍ୱୟଂ ଅଛନ୍ତି, ଲୀଳା କରୁଛନ୍ତି, ଆଉ ସେ ମୁନି ଋଷିମାନେ ଆଉ କୁଆଡ଼େ ଯିବେ ଯାଇକି ରହିବେ? ନାରଦ ମଧ୍ୟ ସେଇଠି ରହୁଥିଲେ, ନାରଦ ଯାଇପାରୁନଥିଲେ ଆଉ କୁଆଡ଼େ। ଯଦିଓ ନାରଦଙ୍କ ଉପରେ ଅଭିଶାପ ଥିଲା, ଦକ୍ଷଙ୍କର ଅଭିଶାପ ଥିଲା ଯେ ସିଏ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବେ ନାହିଁ, କିନ୍ତୁ ସେଠି ତାଙ୍କର ଦକ୍ଷଙ୍କର ସାପ କାମ କରୁନଥିଲା। ଭଗବାନ ପାଖରେ କ'ଣ ସାପ କାମ କରିବ? ଏଇ ସମୟ ଆମେ ସେ ସମୟ ହଳଧର ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, ଜଣେ ଗୁଣିଆ ଥିଲେ ଜଗନ୍ନାଥ କଥା, ଗୁଣିଆ ଥିଲେ, ସେ ଭାବୁଥିଲେ ମୁଁ ଗୁଣିକାରି ସବୁ ଜାଣିଯିବି, ବହୁତ ଜଗନ୍ନାଥ କ'ଣ ମୁଁ ଗୁଣି। ତେଣୁ ସେ କ'ଣ ହେଲା, ଏ ଯେଉଁ ଅଣସର ବର୍ତ୍ତମାନ, ଅଣସର ବର୍ତ୍ତମାନ ଏଇ ବର୍ଷ ହେଉଛି ଗୋଟେ ଅଦ୍ଭୁତ ଅଣସର। ଅଦ୍ଭୁତ ଅଣସର କ'ଣ ନା, ସାଧାରଣତଃ ଭଗବାନଙ୍କର ସ୍ନାନ ପୂର୍ଣ୍ଣମୀ ପରେ ଅଣସର ହୁଏ, କିନ୍ତୁ ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଅଣସର ହୋଇଗଲା, କରୁଣା ଅନୁସର କରିଦେଲେ ଭଗବାନ ପାଇଁ। କେହି ଜାଣିପାରିଲେ ନାହିଁ, କେହି ଦର୍ଶନ କରିପାରିଲେ ନାହିଁ ଭଗବାନଙ୍କ ରୂପକୁ, ଭଗବାନଙ୍କ ଲୀଳା କରି ସାମିଲ ହୋଇପାରିଲେ ନାହିଁ। ତେଣୁ ଇଏ ଅଦ୍ଭୁତ ଗୋଟେ 2020 ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଅଣସର। ତେଣୁ ଏବେ ହୋଇଛି ଏ ଅଣସରରେ, ସିଏ ଜଣେ ଅଣସର ସମୟ ଆସିଥିଲେ ଗୁଣିଆ, ଜଣେ ବହୁତ ବହୁତ ବଡ଼ ଫେମସ୍ ଗୁଣିଆ, ବହୁତ ଗୁଣିଆ ତାଙ୍କର ରହିଛି, ତନ୍ତ୍ରପନ୍ତ ସବୁ ଜାଣିଛନ୍ତି। ସିଏ ଭାବିଥିଲେ ଏସବୁ ବ୍ରାହ୍ମଣମାନେ ପଣ୍ଡାମାନେ ସବୁ ଗୋଟେ କ'ଣ ଥଟ୍ଟା ତାମସା କରୁଛନ୍ତି, ଧନ୍ଦା ଚଳେଇଛନ୍ତି ଗୋଟେ କହିକିରି ସେ ଭାବୁଥିଲେ, ଏଇଟା କିଛି ନୁହଁ। ତେଣୁ ସେ ଗୁଣିରେ ପ୍ରବେଶ କରିଗଲେ, ତାଙ୍କର ଗୁଣ ମାଧ୍ୟମରେ ଗୋଟେ ଭର ହେଇକି ପ୍ରବେଶ କରିଗଲେ, ଭର ହେଇକି ପ୍ରବେଶ କରିଗଲେ ସେ ଭିତରକୁ। ଏବେ ତ କେହି ଯାଇପାରିବେନି ନା, ଯଦି ପ୍ରବେଶ କରିଗଲେ, ଭିତରୁ ପ୍ରବେଶ କରିଲେ ଦେଖିଲେ କାହିଁ ଜଗନ୍ନାଥ କେହି ନାହାନ୍ତି, କେହି ନାହାନ୍ତି, ରହିଛନ୍ତି ଖାଲି ଅଷ୍ଟ ଦଳ, ମାନେ ଅଷ୍ଟ ରହିଛନ୍ତି ସଖୀ ସବୁ ରହିଛନ୍ତି ତାଙ୍କ ଭିତରେ। ସେ ଏପଟ ସେପଟ ହେଇକିରି ଆଉ ଜାଣିପାରିଲେ ନା କିଛି, ମୁଣ୍ଡ ଭ୍ରମିଗଲା ତାଙ୍କର, ଜଗନ୍ନାଥ ପାଇଲେନି, ଦର୍ଶନ କଲେ ନାହିଁ, ବହୁତ କଷ୍ଟରେ ଫେରିକି ଆସିଲେ, ତା ଭିତରେ ରହି ବନ୍ଦୀ ହେଇକି ରହିଗଲେ। ଏଇଭଳି ଭାବରେ ସବୁ କଥା, ଜଗନ୍ନାଥ ପାଖେ ଗୁଣିଆ କାମ କରିବେ ନାହିଁ। ତେଣୁ ସେଇଭଳି ଭାବରେ ଯେଉଁଠି ଭଗବାନ ଅଛନ୍ତି ସେଠି ଆଉ ଗୁଣି କାମ କରିବ? ଏ ଯେଉଁ ସାପ କାମ କରିବ, ଅଭିଶାପ ନାରଦ ମୁନିଙ୍କ ପାଖରେ ସେ ଅଭିଶାପ କାମ କରୁନଥିଲା, ଏ ତ ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ସେଇଟା ସବୁ ଭଗବାନଙ୍କର ଯେଉଁ ସବୁ ଛୋଟ ଛୋଟ ପିଲାମାନେ ଥିଲେ, ଶାମ୍ବ ଇତ୍ୟାଦି, ସବୁ ଶାମ୍ବ ହେଉଛନ୍ତି ଜାମ୍ବବତୀଙ୍କର ପୁତ୍ର, ଜାମ୍ବବତୀଙ୍କର ପୁତ୍ର ଶାମ୍ବ ନା ନାଙ୍କର ଜାମ୍ବବତୀ ନା ଇଏ ସତ୍ରାଜିତର ପୁଅ ଝିଅ ନାଁ ହେଉଛି କ'ଣ, ସତ୍ୟଭାମ, ସତ୍ୟଭାମଙ୍କ ପୁତ୍ର ବୋଧେ ଜାମ୍ବ, ଆଚ୍ଛା ହେଉଛି ଯାହାବି ହେଉ ଭଗବାନ ପୁତ୍ର। ଏଇସବୁ ପିଲାମାନେ ଛୋଟ ପିଲା ଥିଲେ, ଖେଳୁଥିଲେ ଖେଳୁଥିଲେ ଯାଇ ପହଞ୍ଚିଗଲେ ପିଣ୍ଡାରିକ କ୍ଷେତ୍ରରେ ପହଞ୍ଚିଗଲେ, ପହଞ୍ଚିକରି ଶାମ୍ବକୁ ଗୋଟେ କନ୍ୟା କରିଦେଲେ, କନ୍ୟା କରିଦେଇକିରି କହିଲେ, ଦେଖନ୍ତୁ ମୁନିବର, ଏ ଯେଉଁ ସୁନ୍ଦରୀ କାଳୀ ସୁନ୍ଦରୀ ଜଣକ ରହିଛନ୍ତି କଜରାରେ, କାଳି ଆଖି ଯାହାର ରହିଛି, ବହୁତ ସୁନ୍ଦର ଆଖି ଯାହାର, ସିଏ ଆପଣଙ୍କୁ ଟିକେ ପଚାରିବା ପାଇଁ ଭୟ କରୁଛନ୍ତି, ଆପଣ ପଚାରିବା ଲାଜ କରୁଛନ୍ତି, ଆପଣ ଟିକେ କହିବେ କି କିଏ ଇଏ କ'ଣ ଜନ୍ମ କରିବେ, ତାଙ୍କ ଗର୍ଭରେ ସନ୍ତାନ ଅଛି କ'ଣ ଜନ୍ମ କରିବେ। ତେଣୁ ଯେତେବେଳେ କହିଲେ ମୁନି ଋଷିମାନେ ଜାଣିଗଲେ, କହିଲେ ହଁ ହଁ ଆମେ ଜାଣିପାରୁଛୁ କ'ଣ ଜନ୍ମ କରି। ଏବଂ ପ୍ରଦା ମୁନୟ ତାହା ନଉଛୁ କୁପିତା ନୂପ ଜନଇଚ୍ଛତି ବୋ ମନ୍ଦା ମୂଷଳଙ୍କୁଳନା ଆସନମ। ଆରେ ମୂର୍ଖମାନେ, ତମର ଏ ଯେଉଁ ପିଲାଟି, ଏ ଯେଉଁ ଝିଅ ବୋଲି କହୁଛ, ଇଏ ଜନ୍ମ କରିବ କ'ଣ ନା ଗୋଟେ ମୂଷଳ ଜନ୍ମ କରିବ ନା ମୂଷଳ ପୁଅ ନା ଝିଅ ନା ନା ସେ ତମର କୁଳକୁ ନାଶ କରିବ ମୂଷଳ। ତାଙ୍କର ଭୟ ଆସିଗଲା, ପିଲାମାନେ କ'ଣ କଲେ, ସାଙ୍ଗେ ସାଙ୍ଗେ ତାର ଡ୍ରେସ୍ ଖୋଲିଦେଲେ, ଦେଖିଲା ବେଳକୁ ଗୋଟେ ମୂଷଳ ବାହାରି ପଡ଼ିଲା। ତେଣୁ ମୂଷଳ ଘରେ ଧାଇଁଲେ, ଦ୍ୱାରକାକୁ ଧାଇଁଲେ, ଯେଉଁ ରହିଛନ୍ତି ରାଜା କିଏ କଂସର ପିତା କିଏ ଉଗ୍ରସେନଙ୍କୁ ଦେଇଦେଲେ, ଏମିତି ହେଲା ଘଟଣା କ'ଣ କରିବା। ଉଗ୍ରସେନ ମଧ୍ୟ ଆଉ କୃଷ୍ଣଙ୍କୁ ଜଣାଇଲେ ନାହିଁ, ସେ ଡକେଇ ପଠାଇଲେ ଭୀମଙ୍କୁ, ଭୀମଙ୍କୁ ଡକେଇ ପଠାଇ କହିଲେ ଏଇଟାକୁ କ'ଣ କର, ବ୍ୟବସ୍ଥା କରାକୁ ନଷ୍ଟ କରିଦିଅ। ତେଣୁ ଭୀମ ସେ ପଥରରେ ଚୁରି 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 ଚୁରିକି ସବୁ ଇଏ କରିଦେଲେ, ଆଉ ଗୋଟିଏ ଖଣ୍ଡ ଛୋଟିଆ ଖଣ୍ଡ ଥିଲା ଫିଙ୍ଗିଦେଲେ ଜଳକୁ, ସାଗର ରହିଛି ଆରବ ସାଗର। ତେଣୁ ସେ ଯେଉଁ ଚୁନଚୁନ ହେଇକି ସବୁ ଗଲା, ସେ ଗୋଟେ ଏରକାବାନ ସୃଷ୍ଟି ହେଲା, ଆଉ ସେ ଯେଉଁ ଖଣ୍ଡଟା ରହିଲା ତାକୁ ଗୋଟେ ମାଛ ଖାଇଦେଲା, ସେ ମାଛକୁ ଧରିଲା ଜରା ପାଇକିରି, ସେ ଖଣ୍ଡଟାରେ ତିଆରି କଲା ଗୋଟେ ସର, ସେଇଥିରେ କୃଷ୍ଣ ଚାଲିଯିବେ ସେଇ ସରରେ ବିଦ୍ଧ ହେଇକିରି। ଆଉ ସେ ଯେଉଁ ଏରକାବାନ ହେଲା, ଏ ଯଦୁମାନେ ଯାଇକି ସେଠି ଇଏ କରିବେ, ଏଇଠି କଥା କହୁଛି। ଏହିସବୁ ବଂଶମାନେ ସବୁ ଥିଲେ ଯେଉଁ କୁହା କହିଲି ମୁଁ, ସେସବୁ ବଂଶ ସେମାନେ ସବୁ ସେଇଠି ଭଗବାନ ଯିବା ପୂର୍ବରୁ ତାଙ୍କୁ ସବୁ ବିଦା କରିଦେବେ, ତାଙ୍କ ଧାମକୁ ପଠାଇବେ। ତେଣୁ ସେ କହିଲେ ଦାସହର ବୃଷ୍ଣି ଅନ୍ଧକ ଭୋଜ ସତତା, ତାଙ୍କୁ ସବୁ କହିଲେ ଦେଖ ତୁମ ଉପରେ ଯେଉଁ ରହିଛି କ'ଣ ମୁନିଙ୍କର ଅଭିଶାପ ରହିଛି, ଭଗବାନ ଚାହିଁଥିଲେ ସେଇଟାକୁ ଏଡ଼େଇ ଦେଇପାରିଥାନ୍ତେ। ଯେମିତି ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ମାରିଥିଲା ପରୀକ୍ଷିତଙ୍କୁ ହତ୍ୟା କରିବା ପାଇଁ, ଭଗବାନ ରକ୍ଷା କଲେ, ଏଠି ମଧ୍ୟ ରକ୍ଷା କରିପାରିଥାନ୍ତେ, କିନ୍ତୁ ନା ଭଗବାନ ଚାହିଁଲେ ଟିକେ ଯିବା ପୂର୍ବରୁ ତାଙ୍କୁ ସବୁ ପଠାଇଦେବେ ତାଙ୍କ ଧାମକୁ। ତେଣୁ ଆଙ୍କ ଭିତରେ ଭଗବାନ କହିଲେ ଦେଖ ତୁମ ଉପରେ ଯେଉଁ ଅଭିଶାପ ରହିଛି, ତୁମେ ବର୍ତ୍ତମାନ ଯାଅ ସେଇ ପିଣ୍ଡାରିକ କ୍ଷେତ୍ରରେ, ସେଇଠି ତୁମେ ରହିକରି ଏ ଯେଉଁ କ'ଣ ସେଇଟା ପିଣ୍ଡାରିକ ନା ସେ ଯେଉଁଠି ସବୁ ଇଏ ହେଲା ସବୁ ଧ୍ୱଂସ ହେବେ ସବୁ, ସେଇଠି ଭଗବାନ କଥା କହିବେ, ଭାଗବତ ଏକାଦଶ ସ୍କନ୍ଦ କହିବେ, ପ୍ରଭାସ କ୍ଷେତ୍ର, ପ୍ରଭାସ କ୍ଷେତ୍ର ସେ ପାଖରେ ଦରକାର ପାଖରେ ପ୍ରଭାସ କ୍ଷେତ୍ର, ସେଇଠି ସୋମନାଥ ମନ୍ଦିର ପାଖରେ ରହିଛି, ସେଟା ସୋମନାଥ ମନ୍ଦିର ଗଲାବେଳେ ବାଟରେ ପଡ଼ିବ ପ୍ରଭାସ କ୍ଷେତ୍ର, ଆମେ ଯାଇଥିଲୁ ସେଇଠି। ସେଇଠି କ'ଣ କଲେ, ସବୁ ଗଲେ ଯଜ୍ଞ କଲେ, ସବୁ ଦାନ ଧର୍ମ କଲେ, ସବୁ କରିସାରିଲା ପରେ ବାରୁଣୀ ମନ୍ଦିର ପାନ କଲେ, ବାରୁଣୀ ମନ୍ଦିର ପାନ କରିକିରି ତାଙ୍କର ସବୁ ମତି ଭ୍ରମ ହେଇଗଲା। ତେଣୁ ସବୁ ତାଙ୍କ ଭିତରେ ଝଗଡ଼ା ହେଲା କୁହାଗଲା, ତାଙ୍କ ଭିତରେ ମିଥ୍ନସ୍ତୁ ଜଘ୍ନୁ ହତ୍ୟା କରିବା ପାଇଁ, ଜଣେ ଜଣକୁ ହତ୍ୟା କରିବା ପାଇଁ ଲାଗିଗଲେ। କୃଷ୍ଣ ବଳରାମ ଯେତେବେଳେ ତାଙ୍କୁ ବନ୍ଦ କଲେ, ତଥାପି ସେ ତାଙ୍କୁ ମାନିଲେ, କୃଷ୍ଣ ବଳରାମ ମଧ୍ୟ ବାଡ଼ିବା ପାଇଁ ଉଠିଲେ। ତେଣୁ କୃଷ୍ଣ ବଳରାମ ଚାଲି ଆସିଲେ, କୃଷ୍ଣ ବଳରାମ ଆସିଗଲେ, ତାପରେ ମଧ୍ୟ କୃଷ୍ଣ ବଳରାମ ମଧ୍ୟ ଯିବେ। ତେଣୁ ଏଇଠି ତାଙ୍କ ଭିତରେ ବାଡ଼ିଆ ବାଡ଼ି ହେଇକି ସବୁ ଚାଲିଗଲେ, ନଷ୍ଟ ହେଇଗଲେ, ଧ୍ୱଂସ ହେଇଗଲେ। ଆକ୍ଚୁଆଲି ପ୍ରକୃତ କଥା କ'ଣ ନା, ସେମାନେ ଯିଏ ଯେଉଁଠୁ ଆସିଥିଲେ, ଦେବଲୋକରୁ ଦେବତାମାନେ ଆସିଥିଲେ, ଇନ୍ଦ୍ରଙ୍କ ଅଂଶରେ ଆସିଥିଲେ, ଅର୍ଜୁନ ଆସିଥିଲେ, ସବୁ ବିଭିନ୍ନ ଦେବତାମାନେ ସବୁ ଆସିଥିଲେ, ସବୁ ଏଇ ଯଦୁବଂଶରେ ବା ଏମାନେ ସବୁ ସବୁ ଥିଲେ। ତେଣୁ ସେଇଠି ସବୁ ବାଡ଼ିଆ ବାଡ଼ି ହେଇକି ଯେତେବେଳେ ଶରୀର ତ୍ୟାଗ କଲେ, ତାଙ୍କ ଧାମକୁ ସେମାନେ ଗଲେ, ସ୍ୱର୍ଗ ଲୋକକୁ ସବୁ ସବୁ ଗଲେ, କି ବୈକୁଣ୍ଠ ଲୋକକୁ ଗଲେ, ଯିଏ ଯେଉଁଠୁ ଆସିଥିଲେ ସେ ସବୁ ସେଇଠି ଯିବେ। ତେଣୁ ଏ ଯେଉଁ ରହିଛି ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଇଥିଲା, ଏଇଟା କାହିଁକି କହିଗଲା ନା, ଏଇ ଯେଉଁ ରହିଛି ଦାସାରହ, ଏଠି ଗୋଟେ ଦାସାର ବଂଶ ରହିଛି, ତଥାପି ଦାସାରହ କାହିଁକି ଏଠି କହିଲେ ଆମେ କହିବା, ସନାତନ ଗୋସ୍ୱାମୀ ତାର ଅର୍ଥ କହିଛନ୍ତି। ଦାସାରହ ଅପିଏସ୍ୟତି ଇହ ଦାସାରହ ତପ୍ତା, ଆମେ ସବୁ ତପ୍ତ ହେଇକି ଅଛୁ ତାଙ୍କର ବିରହରେ, ତପ୍ତ ବିରହ ବିରହ ଯନ୍ତ୍ରଣାରେ ଦଗ୍ଧିଭୂତ ହେଇକି ରହୁଛୁ, ବିରହ ଅନଳରେ ତପ୍ତ ହେଇକି ରହିଛୁ। ବିରହ ଗୋଟେ ଅନଳ ଭଳି, ବିରହ ଗୋଟେ ଅଗ୍ନି ଭଳି, ବିରହ ଅଗ୍ନି, ବିରହାଗ୍ନି, କାମାଗ୍ନି, କାମ ମଧ୍ୟ ଗୋଟେ ଅଗ୍ନି ଭଳି, ସେଇଭଳି ଭାବେ ସମସ୍ତେ କାମାଗ୍ନିରେ ଛଟପଟ ହେଉଛନ୍ତି, କାରଣ ଭୌତିକ ଜଗତ ହେଉଛି କାମ, କ'ଣ ମୈଥୁନାଳୟ, ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଋଷଭଦେବ ତାଙ୍କ ପୁତ୍ରମାନଙ୍କୁ କହିଛନ୍ତି, ଏ ଭୌତିକ ଜଗତ ହେଉଛି ମୈଥୁନାଳୟ, ଏଠି ସମସ୍ତେ ମୈଥୁନ ରୂପକ ଅଗ୍ନିରେ ଛଟପଟ ହେଉଛନ୍ତି, ସେମାନେ ଭାବୁଛନ୍ତି ଆମେ ଆନନ୍ଦ ଉପଭୋଗ କରୁଛୁ। ଇଏ ହେଉଛି ଭଗବାନଙ୍କର ମାୟା। ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଯଥା ନ ପଶ୍ୟନ୍ତି ଯଥା ଗୁଣେହା, ସେମାନେ ଜାଣିପାରନ୍ତି ନାହିଁ, ଯଥା ନ ପଶ୍ୟନ୍ତି ଅଯଥା ଗୁଣେହା, ସ୍ୱାର୍ଥେ ପ୍ରମଥ ସହସା ବିପଶିତ, ଗତସ୍ମୃତି ବିନ୍ଦନ୍ତି ତତ୍ର ତାପାନ ଆସାଧ୍ୟ ମୈଥୁନ ମଗାର ମଜ୍ଞ। ସବୁ ଅଜ୍ଞ ଅବସ୍ଥାରେ ରହିଛନ୍ତି, ଭଗବାନ ଏଭଳି ବ୍ୟବସ୍ଥା କରିଦେଇଛନ୍ତି। ମୈଥୁନ ଯେଉଁ ରହିଛି ଏଇଟା ପ୍ରକୃତରେ ସେମାନେ କ'ଣ, ସେମାନେ କଷ୍ଟ ପାଉଛନ୍ତି ଅଗ୍ନି ଭଳି, ମୈଥୁନ ଅଗ୍ନିରେ ସେମାନେ ଛଟପଟ ହେଉଛନ୍ତି, କିନ୍ତୁ ଭାବୁଛନ୍ତି ଆମେ ବହୁତ ଆନନ୍ଦରେ ରହିଛୁ। ଇଏ ହେଉଛି ଭଗବାନଙ୍କର ମାୟା। ମୈଥୁନାଳୟରେ ସମସ୍ତେ ରହିଛନ୍ତି, ଏ କାମାଗ୍ନିରେ ସମସ୍ତେ ଦଗ୍ଧ ହେଉଛନ୍ତି। ସେହିଭଳି ଭାବରେ ବିରହାଗ୍ନି ରହିଛି, ବିରହ ଭଗବାନଙ୍କ ବିରହରେ ସେମାନେ ତପ୍ତ ହୋଇକି ରହିଛନ୍ତି। ତପ୍ତା ସ୍ୱକୃତୟା ସୂଚା, ଆମେ କାହିଁକି ତପ୍ତ ହେଉଛୁ ନା, ସେ ନିଜେ ଏକଥା କରିଛନ୍ତି, ଆମକୁ ଠୁ ଦୂରେଇ ଯାଇଛନ୍ତି, ଆମକୁ ବିଦାୟ କରିଦେଇଛନ୍ତି, ସେ ନିଜେ ପଳେଇ ଯାଇଛନ୍ତି। ତେଣୁ ଆମେ ସୂଚା, ଆମେ ସବୁବେଳେ କ'ଣ ସୂଚନାରେ ରହିଛୁ, କେତେବେଳେ ତାଙ୍କୁ ସବୁ ଦେଖା ହେବ, ସୂଚନା ସୂଚ କହିଲେ ସୂଚନା କରୁଛୁ ଆମେ, ଆଉ ଦେଖା ହେଇପାରିବ। ଅପି ଏସ୍ୟତି ଇହ ଦାସାରହ, ଅପି ଆସିବେ କି, ତେଣୁ କେତେ ଜଣ ଗୋପୀ ଏକଥା କହୁଛନ୍ତି, ଆସିଲେ କ'ଣ ହେବ, ଯଦି ଉଦ୍ଧବ କହିବେ ନା ସଞ୍ଜୀବୟନ୍ତୁ, ସଞ୍ଜୀବୟନ୍ ନିଶ୍ଚିନ୍ତ ଭାବରେ ଆମକୁ ଜୀବନ ଦାନ କରିବେ। ଆମେ ଯେଉଁ କାମାଗ୍ନି ଆମେ ଯେଉଁ ବିରହାଗ୍ନିରେ ଗୋପୀମାନଙ୍କର କାମାଗ୍ନି ନୁହଁ, ଏଇଟା ପ୍ରେମ ଅଗ୍ନି, ପ୍ରେମ ରୂପ ଅଗ୍ନି ନୁହଁ, ପ୍ରେମ ହେଉଛି ଶାନ୍ତ ଆନନ୍ଦ, ପ୍ରେମ ଆନନ୍ଦ, କାମ ହେଉଛି ଅଗ୍ନି, ପ୍ରେମ ହେଉଛି ଶାନ୍ତ ବହୁତ ଆନନ୍ଦ, ପ୍ରେମାନନ୍ଦ, ପ୍ରେମ ଆନନ୍ଦ ବଢ଼ି ବଢ଼ିକା ଯିବ, ଆନନ୍ଦ ସାଗର ବଢ଼ି ବଢ଼ିକା ଯିବ। ଅଗ୍ନିଟା ଆନନ୍ଦ ନୁହଁ, ଅଗ୍ନିରେ ସମସ୍ତେ ଛଟପଟ ହେବେ, କିନ୍ତୁ ପ୍ରେମଟା ହେଉଛି ଆନନ୍ଦ, ଆନନ୍ଦ ଘନ, ଆନନ୍ଦ ବଢ଼ି ବଢ଼ିକା ଯିବ, ପ୍ରେମାନନ୍ଦ ବଢ଼ି ବଢ଼ିକା ଯିବ, ଶେଷ ହେବ ନାହିଁ, ନୋ ଲିମିଟ୍। ଭଗବାନ ଯେଭଳି ଭାବରେ ଅନନ୍ତ, ପ୍ରେମ ମଧ୍ୟ ସେଭଳି ଭାବରେ ଅନନ୍ତ, ଲିମିଟ୍ ନାହିଁ, ଏତିକି ପ୍ରେମ ହୋଇଗଲା ଯଥେଷ୍ଟ ହୋଇଗଲା ନା। ଏଇଟା ବର୍ଣ୍ଣନା କରାଯାଇଛି ଭଗବାନଙ୍କ ରୂପ ଏବଂ ଗୋପୀମାନଙ୍କର ରୂପ ଯେଉଁ ରହିଛି, ଗୋପୀମାନେ ଭଗବାନଙ୍କର ରୂପ ଦେଖି ଆନନ୍ଦିତ ହୋଇଯାଆନ୍ତି, ଏବଂ ଗୋପୀମାନଙ୍କ ଆନନ୍ଦ ଦେଖି ଭଗବାନ ଆନନ୍ଦ ହୋଇଯାଆନ୍ତି, ଭଗବାନଙ୍କ ଆନନ୍ଦ ବଢ଼ିଲା ଦେଖି ଗୋପୀମାନେ ଆନନ୍ଦ ଆହୁରି ବଢ଼ିଯାଏ, ଗୋପୀମାନଙ୍କ ଆନନ୍ଦ ବଢ଼ିଯିବା ଦେଖି ଭଗବାନଙ୍କ ଆନନ୍ଦ ଆହୁରି ବଢ଼ିଯାଏ। ଏଇଭଳି ଭାବରେ କମ୍ପିଟିସନ୍ ଚାଲେ, ନୋ ଏଣ୍ଡ, ଏଣ୍ଡ ହୋଇପାରେ ନାହିଁ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, କେବେ ହେଲେ ଶେଷ ହେବ ନାହିଁ, ଆନନ୍ଦାମ୍ବୁଦି ବର୍ଦ୍ଧନମ୍, ଭଗବାନ କହିଲେ ମହାପ୍ରଭୁ, ଆନନ୍ଦ ବଢ଼ି ବଢ଼ିକା ଯିବ, ଆନନ୍ଦ ବର୍ଦ୍ଧନ, ଆନନ୍ଦ ବର୍ଦ୍ଧନ ହୋଇକି କେଉଁ ଯାଏ ଯିବ ନା, ନୋ ଲିମିଟ୍, ଲିମିଟ୍ କିଛି ନାହିଁ, ସେ ବଢ଼ି ବଢ଼ିକା ଚାଲୁଥିବ ଆନନ୍ଦ। ତେଣୁ ଏଇ ଯେଉଁ ରହିଛି ଆମକୁ ସଞ୍ଜୀବ, ଆମେ ମୃତ୍ୟୁବରଣ କରିଯାଉଛୁ ବର୍ତ୍ତମାନ, ଜୀବନ ଦେବେ ଆମେ, ମୃତ୍ୟୁ ବର୍ତ୍ତମାନ ହୋଇଯାଇଛି, ଛଟପଟ ହୋଇଯାଉଛୁ, ବିରହ ଦଶା ଆମେ କହିଛୁ, ଦଶଟି ଦଶା ରହିଛି, ଅନ୍ତିମ ଦଶା ହେଉଛି ମୃତ୍ୟୁ। ତେଣୁ ସଞ୍ଜୀବୟନ ଆମକୁ ଜୀବନଦାନ ଦେବେ, ସିଏ ଆସିଲା ମାନେ ସଞ୍ଜୀବୟନ, କେବଳ ଆସିଗଲେ ଆମେ ଜୀବନଦାନ ପାଇଯିବୁ, ସଞ୍ଜୀବୟନ ନୁ ନିଶ୍ଚିନ୍ତ ଭାବରେ ନୁ, ଏଠି ସମ୍ଭବ ଦଲି କୁହାଯାଇଛି, କିନ୍ତୁ ନୁ ଅର୍ଥ ଦେଖିବା କ'ଣ ଆଚାର୍ଯ୍ୟ ମାନେ କହୁଛନ୍ତି, ନୁ କହିଲେ ଆମମାନଙ୍କର ଗାତ୍ରୈ ଯଥେନ୍ଦ୍ର ବନମମ୍ବୁଦୈ, ଆମମାନଙ୍କୁ ଯଦି ସେ ଆସିବେ ଆମକୁ ସ୍ପର୍ଶ କରିଦେଲେ, ଗାତ୍ରୈ ଏଇ ସ୍ପର୍ଶ ଅନୁଭବ ରହିଛି, ଭଗବାନଙ୍କର ସ୍ପର୍ଶ ଅନୁଭବ ମାତ୍ରକେ ଆମେ ଜୀବନ ପାଇଯିବୁ, ଆମେ ବର୍ତ୍ତମାନ ମୃତ୍ୟୁ ଅବସ୍ଥାରେ ରହିଛୁ। ତେଣୁ ଉଦାହରଣ ଦେଉଛନ୍ତି କିଭଳି ଭାବରେ, ଯଥେନ୍ଦ୍ର ବନମମ୍ବୁଦୈ, ଇନ୍ଦ୍ର ବର୍ଷା କରି, ବର୍ତ୍ତମାନ ଶୀତ ଦିନ ଖରାଦିନ ହେଲା, ସମସ୍ତେ ଛଟପଟ ହେଉଛନ୍ତି, ବର୍ଷା ହେଲେ କେତେ ଆନନ୍ଦ, ବର୍ଷା ହେଲେ କେତେ ଆନନ୍ଦ ପ୍ରାପ୍ତ ହେବେ। ତେଣୁ ସେହିଭଳି ଭାବରେ ଏମାନେ ଯେଉଁ ଛଟପଟ ହେଉଛନ୍ତି ଭଗବାନ ବିରହରେ, ଭଗବାନ ଯଦି ଆସି ତାଙ୍କୁ ସ୍ପର୍ଶ କରିଦେଲେ, ଭଗବାନ ମଧ୍ୟ ଇନ୍ଦ୍ର ଭଳି କ'ଣ ମେଘ ଭଗବାନଙ୍କ ଯେତେବେଳେ ଆବିର୍ଭାବ ହୋଇଥିଲେ ସେଠି ବର୍ଣ୍ଣନା କରାଯାଇଛି, ବର୍ଷଣମ୍ ଇଡ଼ମ୍ ବିଷଣମ୍ ଶବ୍ଦ ବ୍ୟବହାର କରାଯାଇଛି, ଯେମିତି ମେଘ, ମେଘଟା କେମିତି ଶ୍ୟାମବର୍ଣ୍ଣ, ଶ୍ୟାମବର୍ଣ୍ଣ ମାନେ କ'ଣ, ମେଘ ଯଦି ଶ୍ୟାମ ମେଘ ବର୍ଣ୍ଣର ବାଦଲ ଦେଖାଯିବ ବର୍ଷା ଦିନେ, ସମସ୍ତେ ଆନନ୍ଦିତ ହୋଇଯିବେ, ବିଶେଷ ଭାବରେ କିଏ ବେଶୀ ଆନନ୍ଦିତ ହେବ, ମୟୂର, ନୃତ୍ୟ କରିବ ସିଏ, ସେହିଭଳି ଭାବରେ ଭଗବାନ ଯେତେବେଳେ ଆବିର୍ଭାବ ହେଇଥିଲେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ଗର୍ଭସ୍ତୁତି। ଦେବତାମାନେ ସେହିଭଳି ଭାବରେ ଆନନ୍ଦରେ ଯେମିତି ଶୋକ ଅଛନ୍ତି, ଯେମିତି ସେହିଭଳି ଭାବରେ ଆନନ୍ଦରେ ସେ ସବୁ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେଉଁ ଗର୍ଭସ୍ତୁତି ରହିଛି, ସେ ସେହିଭଳି ଭାବରେ ଆନନ୍ଦରେ ସ୍ତୁତି କରାଯାଉଛି। ଏ ଶ୍ଳୋକଟି ଅଛନ୍ତି, କୁହାଯାଇଛି ଯେ କ'ଣ, ବ୍ରହ୍ମା ଭବଶ୍ୟଶ୍ଚ ତତ୍ରୈତ୍ୟ ମୁନିଭି ନାରଦାଦିଭି ଦେବୈ ସାନୁଚରୈ ସାକଂ ଗିଭି ଭୃଷଣ ମିଳତୁ। ଭୃଷଣ ବୃଷ୍ଟି ଯେଉଁ ହେଉଛି, ମେଘ, ମେଘକୁ ଦେଖିଦେଲେ ତିନି ପ୍ରକାର ଆନନ୍ଦ ଜଣେ ପ୍ରାପ୍ତ ହେବ। ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ତିନି ପ୍ରକାର ଆନନ୍ଦ ପ୍ରାପ୍ତ ହେବେ ମେଘକୁ ଦେଖିଲେ। କ'ଣ କ'ଣ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ବ୍ରହ୍ମା ଶିବ ଏବଂ ମୁନିଭି ନାରଦ ଆଦି ବହୁତ ଦେବତାମାନେ ମୁନି ଋଷିମାନେ ସେଠି ସେ ଉପସ୍ଥିତ ଥିଲେ। ଭଗବାନ ଯେତେବେଳେ ଗର୍ଭରେ ଆଶ୍ରୟ ନେଲେ ଦେବୀଙ୍କ ଗର୍ଭରେ, ସେତେବେଳେ ସେମାନେ ସବୁ ଆସି ପହଞ୍ଚିଗଲେ, ଗର୍ଭସ୍ତୁତି କରିଛନ୍ତି। ସେଇଠି କୁହାଯାଇଛି ଭିନ୍ନ ପ୍ରକାର ଯେଉଁ ସ୍ତୁତି କଲେ, ସେଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଲୀଳାମୃତ ବର୍ଷଣ କୃଷ୍ଣାମ ବୁନ୍ଦ, ଯେମିତି ବର୍ଷା ଋତୁରେ ଯେମିତି ବାଦଲ ଯେମିତି ବର୍ଷା ପକାଏ, ଅମ୍ବୁଦ ଜଳ ରହିଛି ତା ଭିତରେ, ଅମ୍ବୁଦ ତ କୁହାଯାଏ ବାଦଲ ବା ଅମ୍ବୁଦ ବର୍ଷା ଦିଅ, ସେହିଭଳି ଭାବରେ ଇଏ ଭଗବାନ ସେହିଭଳି ଭାବରେ ଲୀଳାମୃତକୁ ବର୍ଷଣ କରିବେ। ଏ ବର୍ତ୍ତମାନ ଭଗବାନଙ୍କ ଲୀଳାମୃତ ଆମେ କଥା କହୁଛେ, ବର୍ଷଣ ଚାଲିଛି, ଲୀଳାମୃତ ବର୍ଷଣ କୃଷ୍ଣାମ୍ବୁଦମ କେଦାର ମହାକୃଷିବଳ ଇବ। ଯେମିତି ଯଦି ଯେଉଁ ବର୍ଷ ପଡ଼ିଯିବ, ମରୁଡ଼ି ପଡ଼ିଯିବ, କୃଷକମାନେ କେତେ ମନ ଦୁଃଖ କରିବେ। କୃଷକମାନେ ଲଗେଇଦେଲେ ଯେଉଁ ଆମର ହେବ, କ'ଣ ଧାନ ବୁଣିଦେଲେ କୌଣସି ସ୍ଥାନ ଦିନ କେଉଁ ଦିନ ଦିଆଯାଏ ସେଇଟା ସେ ଅକ୍ଷି ତୃତୀୟାରେ ସବୁ ଦେଇଦେବେ, କିନ୍ତୁ ଯଦି ବର୍ଷା ନହେବ କୃଷକମାନଙ୍କର ଗରା ଅପେକ୍ଷା କରିଥିବେ କେତେବେଳେ ବର୍ଷା ହେବ। ଯଦି ବର୍ଷା ହେଇଗଲା କେତେ ଆନନ୍ଦ, ସେ ଆନନ୍ଦ ହେଉଛି ବ୍ରହ୍ମାଙ୍କର। ବ୍ରହ୍ମାଙ୍କୁ କୃଷକ ସହିତ ତୁଳନା କରାଯାଇଛି, ଭୌତିକ ଜଗତର ସେ ହେଉଛନ୍ତି ମୁଖ୍ୟ, ସେ ସମସ୍ତ ପାଳନ କରୁଛନ୍ତି। ତେଣୁ ବର୍ଷାଟା ହେଲେ ଯେଉଁଭଳି ଭାବରେ କୃଷକ ଆନନ୍ଦିତ ହୁଏ, ଭଗବାନ ରୂପକ ସେ ମେଘ ରୂପକ ଅମ୍ବୁଦକୁ ଦେଖିକିରି, ଭଗବାନ ରୂପ ହେଉଛି ଶ୍ୟାମବର୍ଣ୍ଣ, ଶ୍ୟାମବର୍ଣ୍ଣ ଦେଖିକିରି ବ୍ରହ୍ମା କୃଷକ ଭଳି ଆନନ୍ଦିତ ହେଇଯାଉଛନ୍ତି। ଇଏ ଗୋଟେ ପ୍ରକାର ଆନନ୍ଦ। ଆଉ ଗୋଟେ ଆନନ୍ଦ କହୁଛି ନା ଭବ, ଭବ ନୀଳକଣ୍ଠ ଆମେ ଗତକାଲି କହୁଥିଲେ, ନୀଳକଣ୍ଠ ହେଇଗଲେ ସିଏ କଣ୍ଠ, ନୀଳକଣ୍ଠ ହେଉଛି ମୟୂର ମଧ୍ୟ ନୀଳକଣ୍ଠ କୁହାଯାଏ। ମୟୂର ଯେଉଁଭଳି ଭାବରେ ଅମୃତ ଦେଖିଲେ, ବର୍ଷା ଦେଖିଲେ ଆନନ୍ଦିତ ହେଇଯାଏ, ନୃତ୍ୟ କରେ, ସେଇଭଳି ଭାବରେ ଭବ ଶିବଜୀ ମଧ୍ୟ ନୃତ୍ୟ କରୁଛନ୍ତି ଏ ଭଗବାନଙ୍କ ରୂପ ଦେଖିକିରି। ଭୀଷଣମ ଏ ରୂପକୁ ଦେଖିକି, ଶ୍ୟାମଘନ ରୂପକୁ ଦେଖିକିରି, ସେହିଭଳି ଭାବରେ ସାଧୁ ପକ୍ଷେ ନୃତ୍ୟାଦି ନୃତ୍ୟ ବିନୋଦ ମହାନୀଳକଣ୍ଠ ଇବ। ଏଭଳି ଭାବରେ ମହାନୀଳକଣ୍ଠ ସେ ମଧ୍ୟ ଗୋଟେ ମୟୂର ଭଳି ନୃତ୍ୟ କରୁଛନ୍ତି ଭଗବାନ ଦର୍ଶନ କରି। କାହିଁକି ସବୁ ଯାଇଥିଲେ ଭଗବାନ ପ୍ରାର୍ଥନା କରିବେ, ପ୍ରଭୁ ଆସନ୍ତୁ, ଏ ଯେଉଁ ପୃଥିବୀର ଭାରକୁ ବିନ ଅପନୋଦନ କରନ୍ତୁ। ଭଗବାନ କହିଥିଲେ ମୁଁ ଆସିବି, ଆଜି ସେଦିନ ଆସିଗଲା, ସାତ ଆଠ ବର୍ଷ ପରେ ଭଗବାନ ଆସିଲେ। ତେଣୁ ଏମାନଙ୍କର ଆନନ୍ଦ କହିଲେ ନ ସରେ। ଏବଂ ନାରଦ କିଭଳି ଭାବରେ ଆନନ୍ଦିତ ହେଉଛନ୍ତି, ନା ନାରଦ ହେଉଛନ୍ତି କିଭଳି ଭାବରେ, ନା ଚାତକ, ଚାତକ ଗୋଟେ ଏଭଳି ପକ୍ଷୀ ଯେଉଁ ପକ୍ଷୀ ସେ କେବଳ ବର୍ଷା ହେଲେ ସେ ଜଳ ପାନ କରିବ, ଏମିତି ଗଙ୍ଗା ନଦୀରେ ଥିଲେ ମଧ୍ୟ ସେ ଗଙ୍ଗା ଜଳକୁ ପାନ କରିବ ନାହିଁ, ବର୍ଷା ହେଲେ ବର୍ଷା ଜଳ ପାନ କରି ସେ ଜୀବନ ଧାରଣ କରିବ, ଗୋଟେ ଏଭଳି ପକ୍ଷୀ ଚାତକ, ଭଗବାନ ଏଭଳି ସୃଷ୍ଟି କରିଛନ୍ତି। ତେଣୁ ନାରଦ ସେହିଭଳି ଭାବରେ ଭଗବାନଙ୍କ ରୂପକୁ ଦେଖି ସେହିଭଳି ଭାବରେ ଆନନ୍ଦରେ ସବୁ ଗୀତ ଗାନ କରିଛନ୍ତି, ସବୁ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ଗର୍ଭସ୍ତୁତି ରହିଛି। ତେଣୁ ଏଠି ଗୋପୀମାନେ ସେହିଭଳି ଭାବରେ ଭବିଷ୍ୟତରେ ଆନନ୍ଦ ହେବେ, ଯଦି ଆସିଯିବେ କୃଷ୍ଣ ଆସିଯିବେ ସେହିଭଳି ଭାବରେ ଆନନ୍ଦିତ ହେବୁ। କିଭଳି ଭାବରେ, ଯଥା ଇନ୍ଦ୍ର ବନ ମମ୍ବୁଦେଇ, ଯଥା ଇନ୍ଦ୍ର ବନରେ ବନରେ ଅମ୍ବୁଦେଇ ବନରେ ଯଦି ନିଆଁ ଲାଗିଗଲା, ବନରେ ନିଆଁ ଲାଗିଗଲା ଦାବା ନଳ, ବନରେ ନିଆଁ ଲାଗିଗଲେ ଯେଉଁ ବନରେ ଯେଉଁମାନେ ରହିଛନ୍ତି ସେମାନେ କେତେ ଛଟପଟ ହେନ ହେବେ, ଏମାନେ ବି ସେଇଭଳି ଭାବରେ ତପ୍ତ ହେଇକି ରହିଛନ୍ତି ନା। ଯେମିତି ବନରେ ନିଆଁ ଲାଗିଗଲେ ସଂସାର ଦାବା ନଳଲିଢ ଲୋକ ପ୍ରାଣାୟ କାରୁଣ୍ୟ ଘନ ଘନ କଲ୍ୟାଣ ଗୁଣ ନବସ ବନ୍ଦେ ଗୁରୁ ଶ୍ରୀଚରଣାରବିନ୍ଦ। ଦାବା ନଳ ଦମକଳ କାମ ଦେବ, ଦମକଳ କାମ ଦେବ ନାହିଁ ସେଠି। ତେଣୁ ବୃଷ୍ଟି, ବୃଷ୍ଟି ମାଧ୍ୟମରେ ସଂସାର ଯେଉଁ ଦାବା ନଳ ରହିଛି ବନରେ ଯେଉଁ ନିଆଁ ଲାଗିଛି ସେଇଟା ଲିଭିବ, ନହେଲେ ଲିଭିବ ନାହିଁ। ତେଣୁ ଏହିଭଳି ଭାବରେ ଗୋପୀମାନେ ଚିନ୍ତା କରୁଛନ୍ତି, ଏହି ଉଦାହରଣ ଦେଉଛନ୍ତି। ବନମମ୍ବୁ ଦେଇ ବନରେ ନିଆଁ ଲାଗିଲେ ଯେମିତି ଅମ୍ବୁଦ ବୃଷ୍ଟି ହେଲେ ସେ ନିଆଁ ଲିଭିବ, ସେମାନେ ଶାନ୍ତ ହେବେ, ବନର ଯେଉଁମାନେ ବାସି ରହିଥିବେ ପଶୁପକ୍ଷୀ କୀଟପତଙ୍ଗ ସବୁ ମାନେ ଜୀବନ ପ୍ରାପ୍ତ ହେବେ, ମୃତ୍ୟୁବରଣ କରିଥାନ୍ତେ। ଏହିଭଳି ଗୋପୀମାନଙ୍କର ଅବସ୍ଥା ସେହିଭଳି ଭାବରେ ଭଗବାନ ବିରହରେ ମୃତ୍ୟୁଦଶା ପ୍ରାପ୍ତ ହୋଇଗଲେଣି। ଯଦି ଆସିବେ ସେମାନେ ଜୀବନ ପ୍ରାପ୍ତ ହେବେ, ନହେଲେ ମୃତ୍ୟୁବରଣ କରିବେ। ଏହିଭଳି ଭାବରେ ଏହି ଶ୍ଳୋକଟି କୁହାଯାଇଛି। ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କର ଭାଷା ଆଉ କ'ଣ କହିବା, ଆମର ସମୟ ହୋଇଗଲା। ଖାଲି ଆମେ ସନାତନ ଗୋସ୍ୱାମୀ କଥା କହିବା, ସିଦ୍ଧସ୍ୱାମୀ ମଧ୍ୟ ସେ କଥା ତାଙ୍କ ଶ୍ଳୋକରେ କହିଛନ୍ତି, ଆମେ ତପ୍ତ ହୋଇକି ରହିଛୁ ସ୍ୱ ନିମିତ୍ତେନ ଶୋକେନ, କୃଷ୍ଣଙ୍କ ପାଇଁ ଶୋକ କରୁଛନ୍ତି, ଶୋକରେ ତପ୍ତ ହୋଇକି ରହିଛନ୍ତି। ଅସ୍ମାନ ଗାତ୍ରୀ କରସ୍ପର୍ଶାଦିଭି, ଏଇଟାକୁ କୁହାଯାଇ ନାହିଁ, ଗାତ୍ରୀ ଖାଲି କୁହାଗଲା। ଗାତ୍ରୀ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କ ଭାବ ହେଉଛି ଆମର ଶରୀରକୁ ସ୍ପର୍ଶ କରିବେ, କରସ୍ପର୍ଶ ତାଙ୍କ କରିବେ। ଗାତ୍ରୀ କରସ୍ପର୍ଶାଦିଭି କିଂ ନୁହଁ ଇହ ଏଷ୍ୟତି ଇତି ଭାବ, ଏଠିକି ଆସିବେ କି ଏଷ୍ୟତି। ତେଣୁ ସନାତନ ଗୋସ୍ୱାମୀ କହୁଛି ନନୁ ସ୍ମରତି ଏବ ଇତି, ସ୍ମରତି ଏବ ଇତି ଚେତ୍ ତରି, ଯଦି ଯାହା ପୂର୍ବ ଶ୍ଳୋକରେ କୁହାଗଲା ସେ କ'ଣ ଆମକୁ ସ୍ମରଣ କରୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ଉଦ୍ଧବ କହିବେ ସେ ସ୍ମରଣ କରୁଛନ୍ତି, ସବୁବେଳେ ତୁମକୁ ସ୍ମରଣ କରୁଛନ୍ତି, ତୁମ ବିହୁନରେ କ୍ରନ୍ଦନ କରୁଛନ୍ତି, ତୁମ ପାଇଁ ସେ ମୋତେ ସେଥିପାଇଁ ପଠେଇଛନ୍ତି, ସ୍ମରଣ ନ କରିଥିଲେ ମୋତେ କାହିଁକି ପଠେଇଥାନ୍ତେ, ସ୍ମରଣ କରୁଛନ୍ତି ତୁମକୁ ଯଦି କହିବେ ସେଥିପାଇଁ ବର୍ତ୍ତମାନ କହୁଛନ୍ତି। ତସ୍ୟା ଅତ୍ର ଗମନ ନେଇବ ଇତି ଆଶୟନ, ଖାଲି ସ୍ମରଣ କଲେ କ'ଣ ହେବ, ଟିକେ ଆସିଲେ ସିନା ହେବ, ଏହି ଆଶାରେ ଏ କଥାଟି ଏ ଶ୍ଳୋକଟି କୁହାଯାଉଛି। କିମ୍ବା ରାସ ସ୍ମରଣ ଜନିତ ଉତ୍କଣ୍ଠ ଭରଣ ପୁଚ୍ଛତି, ପୂର୍ବ ଶ୍ଳୋକରେ ଯେଉଁ ରାସ ଲୀଳା କଥା କୁହାଗଲା, ରାସଲୀଳାର ଯେଉଁ ମାନେ କ'ଣ ଇଣ୍ଡିକେସନ୍ ଦିଆଗଲା, ସେହି ରାସଲୀଳାକୁ ସ୍ମରଣ ପଡ଼ିଗଲା ସମସ୍ତଙ୍କର, ସମସ୍ତଙ୍କ ସେ କଥା ମନେ ପଡ଼ିଗଲା। ତେଣୁ ସେଇଟାକୁ ସ୍ମରଣ କରି ଉତ୍କଣ୍ଠାରେ ଏ ଶ୍ଳୋକଟି କୁହାଯାଉଛି। ଗୋପୀମାନେ ତାଙ୍କର ଭାବ ହେଉଛି ଏଇଟା। ତେଣୁ ଦାସାର୍ହ କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯଦୁକୂଳ ଉଦ୍ଭବ ଇତି, ଯଦୁକୂଳରେ ଦାସାର ଗୋଟେ ବଂଶ ଆସିଥିଲେ, ସେଇ ଯଦୁକୂଳରେ ସେ ଦାସର, କିନ୍ତୁ ଏଠି ବିଶେଷ ଭାବରେ ଆର ଅର୍ଥ ହେବ କିଭଳି ଭାବରେ ଦାସ, ଆମେ ସବୁ ଭଗବାନଙ୍କ ଦାସ, ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଦାସ ଦାନ ଆମକୁ ସେ, ଆମେ ତାହାଙ୍କର ଯେହେତୁ ଦାସ ଆମେ ଯୋଗ୍ୟ, ଅର୍ହ କହିଲେ ଯୋଗ୍ୟ, ଅର୍ହତି କହିଲେ ଯୋଗ୍ୟ, ଆମେ ଯୋଗ୍ୟ କେଉଁଥିପାଇଁ ନା ସେ ଆମକୁ ବ୍ରଜଜନେଶୁ ନିଜ ଦର୍ଶନ ଦାନ, ନିଜର ଦର୍ଶନ ଦାନ ଦେବା ପାଇଁ ଆମେ ଯୋଗ୍ୟ, ସେ ଆମକୁ ଦେବା ପାଇଁ ଦେବା କଥା, ଯେହେତୁ ଆମେ ଯୋଗ୍ୟ, ଆମେ ଅଯୋଗ୍ୟ ହେଇଥିଲେ ଦେଇନଥାନ୍ତେ ଅଲଗା କଥା। ଯେମିତି ଯେଉଁମାନେ ଯୋଗ୍ୟ ସେମାନେ ଭାଗବତ କଥା ଶ୍ରବଣ କରୁଛନ୍ତି, ଯେଉଁମାନେ ଅଯୋଗ୍ୟ ସେମାନେ ସେଠି ଶ୍ରବଣ କରିପାରୁନାହାନ୍ତି, ଭଗବତ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ତଥାପି ଯେଉଁମାନେ ଅଯୋଗ୍ୟ ସେମାନେ ଶ୍ରବଣ କରିପାରୁନାହାନ୍ତି, ସେ ବଞ୍ଚିତ ହେଉଛନ୍ତି। ସେହିଭଳିଆ ଯେଉଁ ଯୋଗ୍ୟ ଗୋପୀମାନେ ଚିନ୍ତା କରୁଛନ୍ତି ଆମେ ଯୋଗ୍ୟ ଭଗବାନଙ୍କର ଦର୍ଶନ ଦର୍ଶନ ପ୍ରାପ୍ତ ହେବା ପାଇଁ ଆମେ ଯୋଗ୍ୟ, ଯେମିତି ପ୍ରସାଦ ପାଇବା ପାଇଁ ସମସ୍ତେ ଯୋଗ୍ୟ, ସେଥିପାଇଁ ଯୋଗ୍ୟ ଅଯୋଗ୍ୟ ବାଛ ବିଚାର କରାଯାଉ ନାହିଁ, ମହାପ୍ରଭୁ ସେଭଳି ଭାବରେ କିଛି ବାଛ ବିଚାର କରିନଥିଲେ। ଉତ୍ତମ ଅଧମ କିଛୁ ନା ବାଛିଲ ଦିଲେ କୋଲ କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବୋଲ ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ ଯେ ଜନ ଗୌରାଙ୍ଗ ଭଜେ ସେ ହଏ ଆମର ପ୍ରାଣରେ। ପ୍ରେମାନନ୍ଦ, ପ୍ରେମାନନ୍ଦ ସିଏ ରଚନା କରିଛନ୍ତି, କହେ ପ୍ରେମାନନ୍ଦ, କିନ୍ତୁ ସୁନ୍ଦର ସୁନ୍ଦର ରଚନା ରହିଛି। ତେଣୁ ଆମେ ଯୋଗ୍ୟ, ଆମେ ଆପଣ ଦର୍ଶନ ପାଇବା ପାଇଁ ଯୋଗ୍ୟ। ତେଣୁ ନିଜ ଦର୍ଶନ ଦାନ ତଦ ଅର୍ହତି ଦାସାର୍ହ, ଦାସାର୍ହ ଶବ୍ଦର ଅର୍ଥକୁ ବ୍ୟାଖ୍ୟା କରିଛନ୍ତି, ବ୍ୟୁତ୍ପତ୍ତି କରିଛନ୍ତି। ଦାସ ଅର୍ହ, ଆମେ ଆପଣଙ୍କ ଦାସ, ଆମେ ଆପଣ ଦର୍ଶନ କରିବା ପାଇଁ ଯୋଗ୍ୟ, ତେଣୁ ଆପଣ ଦାସାର୍ହ। ଆର ଅର୍ଥ ମଧ୍ୟ ଏହି ପ୍ରତି ଶ୍ଳୋକ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ। ସୁଚା କହିଲେ ବିରହ ଶୋକେନ ତପ୍ତା, ବିରହ ଶୋକରେ ଆମେ ତପ୍ତ ହୋଇକି ରହିଛୁ, ଆମେ ମୃତ୍ୟୁବରଣ କରିଯିବୁ, ଆମକୁ ସଞ୍ଜୀବୟନ ଆମକୁ ଜୀବନଦାନ ଦେବେ କି? ଗାତ୍ରୀ, ଗାତ୍ରୀ ଅର୍ଥ ସ୍ପର୍ଶ କରିକିରି, ଆମ ଶରୀରକୁ ସ୍ପର୍ଶ କରିକିରି, ତାପରେ ସବୁ କଥା ଆସିବ। ସ୍ପର୍ଶ ତପ୍ତା ଇତି ତ ଦର୍ଶନୈକ ପ୍ରତିକାରତ୍ୱମ, ଆର ଏକମାତ୍ର ପ୍ରତିକାର ହେଉଛି ଆମେ ଯେଉଁ ତପ୍ତ ହୋଇକି ରହୁଛୁ, ଛଟପଟ ହୋଇକି ରହୁଛୁ, ଆର ଏକମାତ୍ର ପ୍ରତିକାର ହେଉଛି ସେ ଯଦି ଆମକୁ ଦର୍ଶନ ଦେବେ, ଖାଲି ଦର୍ଶନ ନାହିଁ ଆମକୁ ସ୍ପର୍ଶ କରିବେ, ତାହେଲେ ଆମେ ଜୀବନଦାନ ଦାନ କରିବୁ, ଜୀବନଦାନ ପ୍ରାପ୍ତ ହେବୁ, ନହେଲେ ଆମେ ମୃତ୍ୟୁବରଣ କରିବୁ। ଏଇଭଳି ଭାବରେ କଥା ଚାଲିବ। ତେଣୁ ଆମର କଥା ସମୟ ହୋଇଗଲେ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାୟ ଗୌରମାନନ୍ଦେ, ଜୟ।